भगवते वासुदेवाय श्रीमद भगवद्गीता तृतीय अध्याय मैंने गत काली श्रवण करते 13 श्लोक भगवान अर्जुन को कर्म परंपरा बा भगवान कर्म करने भगवत अर्पित कर्म करने उपदेश प्रदान करा देखा जाए बहु श्लोक व्याख्या कर सृष्टि आरंभ कि कर्म करने कहुं कर्म ना यज्ञ कर्म यज्ञ श्रेष्ठ सीना सन्त मुच्यंते सर्वकिल विषय ते तू अग बापम जी पचंद आत्म कारण पूर्व श्लोक चोर कहले ए श्लोक पाप कहले जे निज रोष कर भगवान को अर्पण करूनि से अर्ण टा हूँ पाप से पापी हस्तर जो पापी धन खाइवा पापी अर्ण भोजन करने जिते सचट लोक हेले सी अर्ण निजे रोष कर यज्ञ पुरुष भगवान को सी प्रदान करूनि कारण अर्ण सृष्टि हाँपाई जहा जा आवश्यक से गुड़िक सब देवता मान दौर भगवान निर्देश ये जहाँ जिनस रही जल भूमि तो जन परिचालना करा दायित्व किए जन अच्छा आमर संपत्ति नुहे आम पा धरिक आसी नए शरीर सृष्टि हाँपर आसिया मत कतरे डिमांड अच्छे शरीरटा तो सृष्टि सांगे सांगे पा दरकार खाइबा जिनस दरकार किए धरिक आसी नए मातृगर्भ आमर बाबा आमर जेजे सी जिते सृष्टि आरंभ देखा जिते जन शरीर पोषण कर शरीर पोषा जिन पाखे ना से जन्म नाला जन किए सेटअप कर रखी ना भूमि अच्छी जल अच्छी वायु अच्छी अग्नि अच्छी खाद्य शस्य अच्छी किसी कर्तव्य अच्छी जो मुझे कर्म करुच्छे तुम कर्म कर जो शक्ति पाच भगवान ठार बुद्धि पाच भगवान ठार शरीर भगवान कर सबुठ बड़ मैटर है तुम यदि मानुन एटा भी तुम्हें किसी तैयारी कर न भूमि जल आकाश खाद्य शस्य कौन तुम जिन तैयारी कर जो आपको सेटअप कर रखी तुम्हें जिनस को व्यवहार कर जिनस को व्यवहार कर व्यवहार कर अर्पण करूनि से चोरटा से कभी सुखी पारे से प्रभु कहते चोरी ये चोर समाज के लोक सुखी पारे कलिजुग जो यज्ञ अलग यज्ञ किसी हमने से नाम यज्ञ दिगला दुईटा ही आम आचार्य परंपरा दुईट वस्तु की बहुत गुरुत्व दिया नाम संकीर्तन आ प्रसाद सेवा नाम संकीर्तन प्रसाद गोटे जीव को शुद्ध करने दुईटा बहुत बड़ उपाय नाम संकीर्तन सबुठ बड़ इफेक्टिटा नाम संकीर्तन जिते तुम्हें कथा शुण जन श्रवणटा हूँ सेकेंड जिन स्टेपटा जार श्रद्धा नहीं शुणीपर तार सन्देहटा आस आजिकल गोटे ये बड़ प्रॉब्लम बहुत लोग सब शुणु शुणिले कौन तक तो श्रद्धाटा ना ना श्रद्धा ना जिते श्रवण कर श्रवण रही तार सन्देह सृष्टि हम ये कहलाम कहीं कहला कहीं कहला कहीं तार श्रद्धाटा विश्वासटा ना से महाप्रभु सांगे प्रथम उपदेश दे उच्च संकीर्तन कर श्रद्धार प्रचार श्रद्धालवी जीव कै सद्गुरु विचार गोटे व्यक्ति श्रद्धा नहीं सदगुरु कौन विचार कर से कौन भजन साधन कर उच्च संकीर्तन कर श्रद्धार प्रचार भक्त ठाकुर लिखले महाप्रभु किसी नियम देना हरि हरि भजन करने तत्र पिता नियम है न स्मरणीय न काल कलिजुग कौन लोक करोसी धर्म कर भोग बुद्धि केवल मनुष्य गोटे बचुच ते भोग बुद्धि को ह्रास करने तो उपाय किसी ना जीवर तो भोग बुद्धि प्रबल कौन सी जिनस को सी मिनिमम लेवल मजा कहते कौन सर्वनिम्न मान में बचापा कि चाहूना जीवनशैली एत उच्चा हो प्रत्येक लोकर भावनाटा एमती कि मिनिमम शैली में बचापा इच्छा करना समस्त गोटे अपुलेंट लाइफ समस्त मानने कहीं कलिजुगर आदत कलिजुगर स्वभाव दुईट जिनिस को बहुत ध्यान देवाक पड़े भक्त समाज तुम्हें आडभांस करने चाहो आदौ श्रद्धा ना तुम्हें क्योंठ रु वृंदावन रु मथुरा रु कि घर रु कि ଜଗନ୍ନାଥପୁରରେ ରୁହ କି ମଠରେ ରୁହ, ତ ଶ୍ରଦ୍ଧାଟା ନଥିଲେ ତ କିଛି ହବନି ନା। ଶ୍ରଦ୍ଧାଟା ସବୁଆଡେ ଲାଗିବ, ଶ୍ରଦ୍ଧାଟା ଭଜନ ଲାଗିବ, ଶ୍ରଦ୍ଧାଟା ସେବାରେ ଲାଗିବ, ଶ୍ରଦ୍ଧାଟା ସବୁଥିରେ ଲାଗିବ ନା। ଶ୍ରଦ୍ଧାର ବିଶ୍ୱାସଟା ନା, ଜଣେ ସେବା କରୁଛି ବିଶ୍ୱାସ କରିବନି, ସେ ଭଗବାନଙ୍କୁ ସେବା କରୁଛି ଭଗବାନଙ୍କର ବିଶ୍ୱାସ ନାହିଁ, ରୋଷେଇ କରୁଛି ଭଗବାନଙ୍କର ବିଶ୍ୱାସ ନାହିଁ। ଶ୍ରଦ୍ଧାଟା ସବୁଆଡେ ଲାଗିବ, ଆଉ ଶ୍ରଦ୍ଧାର ଗୋଟେ ଜୀବ ଭିତରେ ପୂର୍ବ ସ୍ୱୀକୃତି ନଥିଲେ ତାର ଏତେ ବିଶ୍ୱାସ ଆସେ ନା। ପୂର୍ବ ସର୍ବପର୍ଣ୍ଣ ତାଙ୍କ ରାଜା ସେ ଲେଖିଛନ୍ତି, ଆଉ ଶ୍ରଦ୍ଧାଟା ତାର ଏତେ ଶୀଘ୍ର ଆସିବ ବୋଲି। ଶ୍ରଦ୍ଧା ପାଇଁ କଣ କରିବାକୁ ପଡିବ, ଉଚ୍ଚ ସଂକୀର୍ତ୍ତନଙ୍କର ଶ୍ରଦ୍ଧାର ପ୍ରଚାର, ଉଚ୍ଚ ସଂକୀର୍ତ୍ତନ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଜପ ନୁହେଁ, ପ୍ରଥମ ଗୋଟେ ଲୋକ ଶୁଣିପାରିବେନି ଜପ କରିବା, ସେଥିପାଇଁ ଜପ କରିବାକୁ ଭାରି କଷ୍ଟ ଲାଗୁଛି ଆଜିକାଲି। ସିକ୍ସଟି ଚାଣ୍ଟିଂ କରିବ କାହାକୁ କହିବାକୁ ତାକୁ ଭାରି କଷ୍ଟ ଲାଗୁଛି, କାହିଁକି କାରଣ ଗୋଟେ ବେସିକ ଜିନିଷ ଛାଡ଼ି ଦେଇଛନ୍ତି। ବର୍ତ୍ତମାନ କୀର୍ତ୍ତନକୁ ଦେଖ କେହି ପ୍ରୋଗ୍ରାମ ଆସିବେ, କି ଆରତୀ ଆସିବା, କୀର୍ତ୍ତନ କରିବା, ଉଚ୍ଚ ସଂକୀର୍ତ୍ତନ କରିବା, ଏଇଟା ବି ପସନ୍ଦ କରୁନାହାନ୍ତି। ଯିଏ କୀର୍ତ୍ତନ ଗାଉଥିବେ ଗାଉଥିବେ ଯେ ଜଣିଥିବେ ଥିବେ, ନହେଲେ ସାଧାରଣ ରୁଚି ନାହିଁ। ଯଦି କୀର୍ତ୍ତନର ଯାହାର ରୁଚି ନ ହେଲା, ଭକ୍ତିର ଠାକୁର ସେ ଲେଖିଲେ ନା, ଭକ୍ତି ସିଦ୍ଧାନ୍ତ ଠାକୁର ଲେଖିଲେ ନା, ଉଚ୍ଚେଶ୍ୱର କର ହରିନାମ ରବ, କୀର୍ତ୍ତନ ପ୍ରଭାବେ ସ୍ମରଣ ସ୍ୱଭାବେ ସେକାଳେ ନିର୍ଜନ ଭଜନ ସମ୍ଭବ। ସେ ଲେଖିଲେ ନିର୍ଜନ ଭୋଜନ କଣ କରିବ, କଣଟା ଭୋଜନ କରିବ, ସେ ମହାଜନ ସବୁ ଲେଖିଦେଇ ପଳେଇଛନ୍ତି ନା। ଶ୍ରୀ ଦୈତ ଦାସ କୀର୍ତ୍ତନ ଦାସ ତାଙ୍କର ଏଟା ଲାଷ୍ଟ, ଶ୍ରୀ ଦୈତ ଦାସ, ଦୈତ ଦାସ ପ୍ରାଧାନୀଙ୍କର ପ୍ରିୟ, ସେ ଦେଖିବା ନା ଦୈତ ଦାସ, ଶ୍ରୀ ଦୈତ ଦାସ କୀର୍ତ୍ତନ ତ୍ୟାସ ଉଚ୍ଚସ୍ୱର କର ହରିନାମ ରବ। ରବ ମାନେ କଣ, ଡାକିବା, ଉଚ୍ଚସ୍ୱର ତୁମ ହରିନାମଙ୍କର ନାମଟା, ଯେ ତୁମେ ନାମଟା ଠିକ ନ କର, ନାମର ଶ୍ରଦ୍ଧା ତୁମର ଆସୁନି ଆଉ ପାରିବନି। ଜପ କଣ ସବୁଥିରେ ତ ତୁମେ ଶ୍ରଦ୍ଧାଟା ନାହିଁ, ଆଉ ଜପ କଟା ଜପ ଫଳ ଆସିବ, ସେଟା ମାଇଣ୍ଡ ଷ୍ଟ୍ରଗଲିଂ ଗୁଡା କରିବ, ତୋର ବିଶ୍ୱାସ ଆସିବନି। ନାମ ଯେ ମୋର ସବୁକିଛି, ନାମ ସବୁକିଛି ପରିବର୍ତ୍ତନ କରିବ, କାରଣ ବିଶ୍ୱାସଟା ସବୁଥିରେ ଲାଗିବ। ବିଶ୍ୱାସଟା ତୁମ ସେବାରେ ଲାଗିବ, ବିଶ୍ୱାସଟା ତୁମର ଭଜନ ଲାଗିବ, ବିଶ୍ୱାସଟା ଶ୍ରବଣ ଲାଗିବ। ବିଶ୍ୱାସ ସୃଷ୍ଟି କେମିତି ହବ, ଜଣଙ୍କର ବିଶ୍ୱାସ ହଉନି ତାକୁ ଜବସ୍ତା ମୁଣ୍ଡ ଭିତରେ ଭର୍ତ୍ତି କରିବ ନା, ତୁ ବିଶ୍ୱାସ କର ବୋଲି, ସେ କେତେ ପଢୁ କେତେ ଶୁଣୁ ସେ ପଢୁଥିବ ତାକୁ ଅବିଶ୍ୱାସ ଲାଗିବ, ତ କଣ କରିବ। ଗୋଟେ ଯିବୁ, ଗୋଟେ ଜୀବର ଶ୍ରଦ୍ଧା ସିନା ଆସିଲା, ଆଦୌ ଶ୍ରଦ୍ଧା, ଶ୍ରଦ୍ଧା ସିନା ଆସିଲେ ସେ ଭକ୍ତ ସଙ୍ଗ କରୁ ବା ଏକାକୀ ହଉ, ତା ତ ଶ୍ରଦ୍ଧା ହଉନି, ତା କଣ କରାଯାଇପାରିବ। ସେଥିପାଇଁ ଭକ୍ତି ସିଦ୍ଧାନ୍ତ ଠାକୁର ଲେଖିଲେ, ସବୁ ଆଚାର୍ଯ୍ୟମାନଙ୍କର ଗୋଟିଏ ମତ, ଭକ୍ତି ଠାକୁର ଲେଖିଲେ, ସେଥିପାଇଁ ଉଚ୍ଚ ସଂକୀର୍ତ୍ତନଙ୍କର ଶ୍ରଦ୍ଧାର ପ୍ରଚାର ଲେଖିଲେ ଭକ୍ତି ସିଦ୍ଧାନ୍ତ ସୃଷ୍ଟି ଠାକୁର, ଶ୍ରୀ ଦୈତ ଦାସ କୀର୍ତ୍ତନ ତ୍ୟାସ ଉଚ୍ଚସ୍ୱର କର ହରିନାମ ରବ, ଉଚ୍ଚସ୍ୱର ହରିନାମଙ୍କର କୀର୍ତ୍ତନ ପ୍ରଭାବେ ସ୍ମରଣ ସ୍ୱଭାବେ ସେକାଳେ ନିର୍ଜନ ଭଜନ ସମ୍ଭବ। କୀର୍ତ୍ତନର ପ୍ରଭାବରେ ତୁମର ହରିକଥା ଆଉ ହରିନାମ, ତା ଭିତରେ ଆଗେ ହରିନାମ ଆସିବ, ହରିନାମଟା ଆଗେ, ଉଚ୍ଚ ସଂକୀର୍ତ୍ତନ ସ୍ପେଶାଲି ଯେଉଁମାନେ ଉଚ୍ଚ କୀର୍ତ୍ତନ, ଯାହାର ଶ୍ରଦ୍ଧା ନାହିଁ, ଯାହାର ଶ୍ରଦ୍ଧା ଅଛି ସେ ଶୁଣିଲେ କିଛି ବୁଝିପାରିବ, ତାର ଏତେ ସନ୍ଦେହ ଆସିବନି। ସେ ପ୍ରଭୁପଦ ଆଗେ ଯେଉଁ ବିଦେଶକୁ ଗଲା, ଆଗେ ସେମିତି କୀର୍ତ୍ତନ କରୁଥିଲେ ନା, ଆଉ ସବୁବେଳେ କ୍ଲାସ ଆରମ୍ଭ ନଚେଇବେ, କ୍ଲାସ ସ୍ୱର ନଚେଇବେ, କାହିଁ ଜାଣିଛନ୍ତି, ଯେତେ ଶୁଣିଲେ ବି ଆଙ୍କର ମୁଣ୍ଡ ପଶିବନି। ଫିଲୋସଫିଟା ଦର୍ଶନଟା ସେକେଣ୍ଡ ଷ୍ଟେଜ, ଶ୍ରଦ୍ଧା ଜାରଣ ତାକୁ ଦର୍ଶନ କଥା କହିଲେ କ'ଣ, ସେ କିଛି ବୁଝିପାରିବନି, ସେ କହିଲେ ଗୋଟେ କଳ୍ପନା ମନେ କରେ, ଏଟା କ'ଣ ସତରେ ଏମିତି ଭଗବାନ ଅଛନ୍ତି ନା, ମୁଁ ଏମିତି ହେଇଯିବ, ଏଟା ତା ତ ବିଶ୍ୱାସ ନାହିଁ, ଆଉ ତା କ'ଣ କରାଯିବ। ଉଚ୍ଚ ସଂକୀର୍ତ୍ତନଟା ସବୁଠୁ ପ୍ରଶସ୍ତ, ଆଉ ସେଥିରେ ନିରପରାଧ ମହାପ୍ରଭୁ ଖୁସି ହୁଅନ୍ତି, ଜୀବ ଗୋସ୍ୱାମୀ ବାରମ୍ବାର ସେଟାକୁ ଲେଖୁଛନ୍ତି, ସଂକୀର୍ତ୍ତନ କଲୌ ସଂକୀର୍ତ୍ତନ ସନ୍ତୋଷ ଭଗବତୀ, ଭଗବାନଙ୍କର ବହୁତ ସନ୍ତୋଷ ହୁଏ, ଖୁସି ହୁଏ, କାରଣ କେତେ ଜୀବ ଅଛନ୍ତି ନା, ପଶୁପକ୍ଷୀ କୀଟ ଆଦି ବୁଲିତେ ନା ପାରେ, ଶୁଣିନି ହରିନାମ ତାରା ସବିଷରେ, କେତେ ଜୀବ ଅଛନ୍ତି ସେମାନେ କ'ଣ ତାଙ୍କୁ ଉଦ୍ଧାର ହେଇପାରିବେ, ସେ ନାମ ଶୁଣିଲେ ଉଦ୍ଧାର ହେବେ। ଆଉ ଯିଏ ନିଜେ ହରିନାମ କରୁଛି, ଯିଏ ନିଜେ ଜପ କରୁଛି, ସେ ନିଜକୁ ଉଦ୍ଧାର କରିବ। ଉଚ୍ଚ ସଂକୀର୍ତ୍ତନଙ୍କର ପର ଉପକାର, ପର ଉପକାର, ତେଣୁ କୀର୍ତ୍ତନ ଆଉ ପ୍ରସାଦ ଭଗବାନଙ୍କୁ ଅର୍ପଣ କରିକି, ଏଇଟା ହଉଛି ବଡ଼ ଯଜ୍ଞ କଳିଯୁଗରେ। ଏଇଟା ଦେଖୁନ ସବୁଆଡେ ଲିଙ୍କ ହେଇକି ରହିଛି ନା, ଯେତେବେଳେ ଯୋଉ ଅନୁଷ୍ଠାନ ହଉ କୀର୍ତ୍ତନ କରିବେ, ଲୋକ ଖାଇବାକୁ ଦେବେ, ପ୍ରସାଦ ଦେବେ ନା, ସେ ଅଷ୍ଟପରି କରି ସେ ପ୍ରସାଦ ଦେବେ, ପ୍ରସାଦ ନଦେଲେ ହବନି ଆଉ। ଏଇଟା ପ୍ରକୃତର ଅନ୍ତରକୁ ଶୁଦ୍ଧି କରେ, ଭାବ ତ ଭାବ ସବୁ ବଦଳି ଯାଉଛି, ଯୁଗ ତ ସବୁ ଅଲଗା ସ୍ୱଭାବ ହେଇଗଲାଣି, ପ୍ରସାଦରେ ଗୋଟେ ଲୋକର ଚେତନାଟା ବଦଳି ଯାଏ, ପ୍ରଭୁପଦ ଦେଖୁ ନା ସମଗ୍ର ବିଶ୍ୱକୁ ବଦଳିକି ଆସେ ପ୍ରସାଦ ଦେଇକି ନା, ତାଙ୍କର ଯେ ଭାବଟା ଥିଲା, ବିଶ୍ୱାସଟା ସେମିତି ଥିଲା। ଯଜ୍ଞ ଶିଷ୍ଟ ସିନ୍ତୁ, ଯଜ୍ଞ ଭିତରେ ଦୁଇଟି ଯଜ୍ଞ ଆସିବ, ନାମଯଜ୍ଞ ଏଇ ପ୍ରସାଦ ଏ ଗଞ୍ଜାମରେ ଯେତେବେଳେ ସବୁ ଅଷ୍ଟପ୍ରହରୀ କେତେ ଲେଖା ହେଇଛି ଯେଉଁଟା ଅର୍ଣ୍ଣଯଜ୍ଞ, ସେ ତାଙ୍କ ଯେଉଁ କାର୍ଡ ଛପା ହୁଏ ସେ ଯେଉଁ ଆଣିଦିଅନ୍ତି, ମୁଁ ତ ଥାଏ ଯେତେବେଳେ ସେ 2 ବର୍ଷ ରହିଲି ସେ ଯେଉଁ ଆଖାଟା କାମ ବେଳେ ଆଣିଦେବେ କାର୍ଡ। ମାନେ ଅର୍ଣ୍ଣଯଜ୍ଞ ଗୋଟେ କଣ ପଚାରିଲେ କି ଅର୍ଣ୍ଣଯଜ୍ଞ କଣ ନା, ଅର୍ଣ୍ଣଯଜ୍ଞ ମାନେ ପୁରା ଚାଲିବ, ଯେତେ ଅଷ୍ଟପ୍ରହରୀ ଯେତେ ଦିନ ହବ ସେଦିନ ଖାଇବାକୁ ଦିଆ, ସେ ଅର୍ଣ୍ଣଯଜ୍ଞ ଲେଖିବ, ଅଷ୍ଟପ୍ରହରୀ ସହିତ ପ୍ରସାଦ ଦିଆ ଅର୍ଣ୍ଣଯଜ୍ଞ କୁହାଯାଏ। ଯଜ୍ଞ ଦହବତୀ ପର୍ଜନ୍ୟ ଯଜ୍ଞ, ତା ପରବର୍ତ୍ତୀ ଶ୍ଳୋକରେ ଭଗବାନ ଯଜ୍ଞ କର୍ମ କଲା ପରବର୍ତ୍ତୀ ଶ୍ଳୋକରେ କହିଲେ ଭୁଞ୍ଜତେ ତୁ ଅଘ ପାପମ ଯେ ପଚନ୍ତି ଆତ୍ମକାରଣ। ବ୍ୟକ୍ତି ଭଦ୍ର ଅଭଦ୍ର କିଛି ନାହିଁ, ଭେଜିଟେରିଆନରୁ କିଛି ନାହିଁ। ଆରେ ଲୋକଟା ଅଭଦ୍ର ତ ଅଲଗା ଜିନିଷ, ତୁମର ଭଦ୍ରାମି ଥିଲେ ବି ତୁ ନରକକୁ ଯିବ ପାପଟ। ବହୁତ ଲୋକ ଧୀର ଶାନ୍ତ ଶିଷ୍ଟ ସବୁ ଅଛନ୍ତି, ତାଙ୍କ ଜୀବନଶୈଳୀ ପାଇଁ ସେଟା ଭଲ, ଆତ୍ମା ପାଇଁ କଣ ଲାଭ ଅଛି? ଅଶିଷ୍ଟ ଅଭଦ୍ରାମିଟା ଅଶିଷ୍ଟତା ଅଭଦ୍ରାମିଟା ଏଟା ଭଲ ନୁହେଁ, ଏଟା ବଞ୍ଚିବା ପାଇଁ ଭଲ ନୁହେଁ କି ଭଜନ ପାଇଁ ଭଲ ନୁହେଁ। ଯାହାର ସ୍ୱଭାବଟା ଭଲ ନାହିଁ ତାର ବଞ୍ଚିବାଟା କଷ୍ଟ, ଭୌତିକ ଜୀବନରେ ବଞ୍ଚିବାଟା କଷ୍ଟ, ଭଜନ ପାଇଁ ବି କଷ୍ଟ। କିନ୍ତୁ ଅନ୍ୟ ପକ୍ଷରେ ବିଚାର କରେ ସେ ଭାରି ଭଦ୍ର ଧୀର ଶାନ୍ତ, ସେଟା ଭଲ, ତାର ବଞ୍ଚିବା ପାଇଁ ସାହାଯ୍ୟ, ସମାଜରେ ବଞ୍ଚିବା ପାଇଁ ତାକୁ ଭଲ ଫେଭରେବୁଲ। କିନ୍ତୁ ଆତ୍ମା ପାଇଁ କଣ ଲାଭ ହେଲା? ତାର ଆତ୍ମାର କିଛି କଲ୍ୟାଣ ହେଇପାରିବନି, ଆମର ତ ଆତ୍ମା କଲ୍ୟାଣ କଥା କୁହାହଉଛି। ତେଣୁ ଆମକୁ ଦୁଇଟା ଜିନିଷ, ଆମର ଶିଷ୍ଟ ଭଜନ ତା ସାତ୍ତ୍ୱିକ ଗୁଣର ଯେତେ ଭଲ ଲକ୍ଷଣ ଗୁଡା ରହିଲା ତା ସହିତ ହରିଭଜନଟା ମୁଖ୍ୟ, ନହେଲେ ଏଇଟା ପାପ ସବୁ ଲେଖିଲେ ଭଞ୍ଜତେ ତୁ ଅଘମ ପାପମ। ଲୋକମାନେ ଏଇ ଯୋଉ ପାପ ବୃତ୍ତିଟା କାହିଁ ଅନ୍ତର ଆସୁଛି? ଆର ଶୁଦ୍ଧ ଶୁଣୁଥିଲେ ନା ପୂର୍ବ ବଳଦେବୀ ଦାସ, ଆର ଶୁଦ୍ଧ ଚିତ୍ତଶୁଦ୍ଧି, ଚିତ୍ତଶୁଦ୍ଧି ହଉନି ଆହାର ଶୁଦ୍ଧି ନାହିଁ, ଆହାର ସବୁ ଜିନିଷ ଅଛି, ପ୍ରସାଦରେ ସବୁ ଜିନିଷ ଅଛି। ପ୍ରସାଦ ତୁମେ ରୋଷେଇ କର, ରାଜସିକ ଜିନିଷଟା ତୁମେ ରୋଷେଇ କରୁଛ, ତୁମର ଖାଇବା ପାଇଁ ଭଗବାନଙ୍କୁ ଭୋଗ ଲଗାଉଛ, ତୁମର ଅନ୍ତରରେ ଅନ୍ତର ଯୋଉ ଶୁଦ୍ଧି ଭାବନାଟା, ଯୋଉ ବ୍ୟବହାରଟା ବଦଳିବ ବା ଯୋଉ ସଂସ୍କାରଟା ଆସିବ ସେଟା କେବଳ ପ୍ରସାଦର, ଅଲଗା କିନ୍ତୁ ଭାବନି। ଯାହାର ଆହାର ସଂଯମତା ନାହିଁ ସିଏ ବଦଳି ପାରିବନି, ନା ତା ସ୍ୱଭାବ ବଦଳିବ, ନା ଭୋଜନ ହବ, ନା କିଛି ହବନି। ଆଉ କଳିଯୁଗରେ ତ ସବୁ ରାଜସିକ ପ୍ରଭାବଟା ବେଶୀ ଆସିଲା, ରାଜସିକ ଜିନିଷଟା ଆସିଲା, ପ୍ରସାଦ ଲାଗି ସବୁ ମାନେ ରୋଷେଇ କରି ସବୁ ରାଜସିକ ଭାବରେ, ତେଣୁ ତେଣୁ ଜିନିଷ ସବୁ ପକେଇକି ଫାଲ କରିକି କଣ ଏଗୁଡ଼ାକ ତୁମେ ଖାଇଲା ମାନେ ତୁମର ରାଜସିକ ଭାବନା ଗୋଟା ଉଦୟ ହବ ନା, ପ୍ରସାଦଟା ସେମିତି ହବା ଉଚିତ ନୁହେଁ। ଆଉ ଆଜିକାଲି କଣ କହିବା, ରାଜସିକ ଲୋକ ଚଳିପାରିବେନି, ନ ଖାଇଲେ ନ ଖାଇଲେ ନ ପିଇଲେ ତାଙ୍କ ମୁଣ୍ଡ ଗର୍ଭ ଖରାପ ହେଇଯିବ। ଆଉ ଭୋଜନର ବହୁତ ବଡ଼ ମାନେ ପ୍ରଶଂସା କଳିଯୁଗରେ, ଜିହ୍ୱା ଯାହାର ସଂଯମ ନାହିଁ ସେ ତାର ତ ଆଉ କିଛି ହେଇପାରିବ, ଜିହ୍ୱା ସଂଯମଟା ବହୁତ ଆବଶ୍ୟକ, ତା ଭିତରେ ଭୋଜନଟା ଭୋଜନ ଆଉ ନାମ ସଂକୀର୍ତ୍ତନ। ଜିହ୍ୱା ଜିହ୍ୱାର ସଂଯମତାରେ ଗୋଟେ ବ୍ୟକ୍ତିର ସ୍ୱଭାବ ବଦଳିବ, ତା ଯୋଉ କୃଷ୍ଣ ଯତ୍ନଶୀଳ ବା ଆତ୍ମଯତ୍ନଶୀଳ ଆସିବ ତାର ଜିହ୍ୱା ସଂଯମରେ, ଜିହ୍ୱା ସଂଯମ ଭିତରେ ଇତର କଥା କହିବନି, ଭଗବାନଙ୍କର ପ୍ରସାଦ ପାଇବ, ଭଗବାନଙ୍କର ନାମ କରିବ, ଏ ତିନିଟା ଗୋଟେ ଇତର ବାର୍ତ୍ତା। ଯେଉଁମାନେ ଇତର ବାର୍ତ୍ତା ସବଳ କରନ୍ତି ସେମାନେ ବି ସ୍ୱଭାବ ବଦଳିବେନି, ଭଜନ ହେଇପାରିବେନି, କାହିଁକି ଇତର ବାର୍ତ୍ତାର ଯୋଉ ପ୍ରଭାବଟା ସେଟା ପ୍ରଜଳପ କୁହାଯାଏ, ପ୍ରଜଳପଟା ଭକ୍ତିଟାକୁ ବିନାଶ କରିଦବ, ବିନାଶ ସେଥିରେ ପ୍ରଜଳପ ଅଛି ନା, ସେଟା ବିନାଶ କରିଦବ ଅଲଗା କଥା। କାହିଁକି ଯେତେ ଆମେ ଅଲଗା ଇତର କଥା କହିବା ଆମ ମନଟା ସେତେ ହଲଚଲ ହବ, ଆମେ ଚାହୁଁଛୁ ଗୋଟେ ମନଟାକୁ କେବଳ ଭଗବାନ ପାଖରେ ଲଗେଇବା ପାଇଁ, ସବୁବେଳେ ମନେ ରଖିବା ଦରକାର ଆମେ କଣ କରୁଛେ ଇମ୍ପୋର୍ଟାଣ୍ଟ ନୁହେଁ, ଆମ ଚେତନଟା କେମିତି ରହୁଛେ ଏଇଟା ଇମ୍ପୋର୍ଟାଣ୍ଟ, ଆମେ କଣ କରୁଛେ ସେଥିରେ ସମୟ କାଟିବା ପାଇଁ ଖାଲି ଆମେ ଗୋଟେ କିଛି କରିପକେଇବା ସେବା କରିଦେବା, ସମୟଟା କାଟିବା ପାଇଁ ଏଇଟା ଆମେ କହୁନା, ଆମ ଚେତନାଟାକୁ ତିଆରି କରିବା ପାଇଁ ଚାହୁଁଛେ ଆମେ, ଯେମିତି ମୋର କୃଷ୍ଣ ଚିନ୍ତାଟା ସବୁବେଳେ ରହୁ, ରୋଷେଇ କର, ଝାଡ଼ୁ ମାର, ଗାଈ ଚରିବାକୁ ଯାଅ, ସବୁ ଯାଅ, ଯୋଉ କାମଟା କରିବାକୁ ଯାଅ ସବୁବେଳେ ଦେଖିବେ ଯେମିତି ଏଟା କୃଷ୍ଣ ଚେତନାଶୀଳ। ଆଉ ଏଇ ଯୋଉ ଜୀବନଶୈଳୀରେ କୃଷ୍ଣ ଚେତନାଟା କେମିତି ଆସେ, ଯିଏ ଠିକଣା ଭୋଜନ କରିବ ସିଏ ତାର କୃଷ୍ଣ ଚିନ୍ତାଟା ଆସିବ, ସେ ରୋଷେଇ କଲାବେଳେ କୃଷ୍ଣ ଚିନ୍ତା ଆସିବ, ଯେଉଁ ସେବା କରିଦେଲେ କୃଷ୍ଣ ଚିନ୍ତାଟା ଆସିବ। ଆଉ ପ୍ରଜଳପ କଣ କରେ, ଏହାର ଗୋଟେ ବାଧା ସୃଷ୍ଟି କରେ, ପ୍ରଜଳପଟା କଣ କରେ, ତୁମେ ଜପ ସାରିଲା ତା ପ୍ରଜଳପ କଲା, ଆଉ ଜପର ପ୍ରଭାବ କି ତୁମ ମନ ଭିତରେ ରହିଲାନି, ରାଗଦ୍ୱେଷଟା କଣ କରେ, ସେୟା ଯାହା ଅନ୍ତରେ ବେଶୀ ହିଂସା ବାଦ ଗୁଡା ରହିଛି, ରାଗଦ୍ୱେଷ ରହିଛି, ତାର ବି ସେ ଅବସ୍ଥା, ତାର ଭୋଜନ କିଛି ଫଳ ରହିବନି। ସେ 2 ଘଣ୍ଟା ମୁଣ୍ଡଟାକୁ ଲଗେଇକି ସିନା କରିଦେବ, କିନ୍ତୁ ତା ପ୍ରଭାବଟାକୁ ନଷ୍ଟ କରିବ କିଏ? ରାଗ ଦୋଷ ସେ ନଷ୍ଟ କରିଦେବ ତୁମ ପ୍ରଭାବଟାକୁ। କାରଣ ତୁମେ ଗୋଟେ ଆମେ 2 ଘଣ୍ଟା ଯୋଉ ଜପିଲା ନାମ ଜପ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ, ୟାର ପ୍ରଭାବ କିଛି ରହିଲା ନା? ଏ ଶବ୍ଦ ଧ୍ୱନିର ପ୍ରଭାବ ଭଗବାନଙ୍କୁ ପ୍ରାର୍ଥନା କିଛି ହୃଦୟରେ ରହୁଛି, କିନ୍ତୁ ଆମେ କଣ କରୁଛେ? ଏ ଯୋଉ ରାଗ ଦ୍ୱେଷ ଈର୍ଷା କୁଟିଳ, ୟାର ପ୍ରଭାବରେ କଣ ହବ? ତାର ପ୍ରଭାବଟା ଆଉ କନସିୟସନେସ୍ ଚେତନାକୁ ଆଉ ସ୍ପର୍ଶ କରିବନି। ତୁମେ 2 ଘଣ୍ଟା ପଢ଼ିଥିଲ, 2 ଘଣ୍ଟା ଯୋଉ ଜପ କରୁଥିଲ, ସେଟା ଆଉ ତୁମର କିଛି ଆଉ 22 ଘଣ୍ଟା ପାଇଁ କିଛି କାମ ଦେବନି। ବର୍ତ୍ତମାନ ଏଇଟା ଚ୍ୟାଲେଞ୍ଜ ଗୋଟେ ହେଇଯାଉଛି ଭକ୍ତ ସମାଜରେ, ସବୁଠୁ ବଡ ଚ୍ୟାଲେଞ୍ଜ ହେଲା ଏଇଟା। ଲୋକ ସକାଳ ସନ୍ଧ୍ୟା ଖାଲି ଟିକେ ଠାକୁର ପୂଜା କରୁଥିଲେ 2 ଘଣ୍ଟା, ତୁଳସୀରେ ଟିକେ ପାଣି ଦଉଥିଲେ, ସେମାନଙ୍କ ମୁଖରୁ ସବୁବେଳେ ଭଗବାନ କଥା ବାହାରୁଥିଲା, ଧୀର ଥିଲେ, ସୁସ୍ଥ ଥିଲେ, ସବୁ କଥା ନା ମାଲିକ ଯାକ। ବର୍ତ୍ତମାନ ଆମେ 2 ଘଣ୍ଟା 4 ଘଣ୍ଟା ଭଗବାନଙ୍କୁ ଦର୍ଶନ କରୁଛେ, ଗୁରୁ ପୂଜା ଯାଉଛି, ମଙ୍ଗଳ ଆରତୀ କେତେ ମାନେ ହିସାବ କରିକି ଦେଖିଲେ 5 ଘଣ୍ଟା 7 ଘଣ୍ଟା, କିନ୍ତୁ କନସିୟସନେସ୍ ଉପରେ ଚେତନା ଉପରେ ସ୍ତର ଉପରେ କିଛି ରହୁନୁ। କାହିଁକି ନା ଯାହା ଆମେ ରଖୁଛେ ଇମ୍ପ୍ରେସନ୍ସ, ଯୋଉ ଭାବନା ଗୁଡାକୁ, ଯୋଉ ନାମ ଜପ କରି ଯାହା ରଖୁଛେ, ତା ଚିତ୍ତବୃତ୍ତିଟାକୁ, ଚିତ୍ତବୃତ୍ତିରେ ଯାହା ସବୁ ରଖୁଛେ, ତା ଇମ୍ପ୍ରେସନ୍ସ ଗୁଡାକୁ ନଷ୍ଟ କରିଦେଉଛି। ସେଥିପାଇଁ ଜନସଂଘା ଲେଖା ହେଲା ନା, ଜନସଂଘ କରିବନି, ପ୍ରଜଳପ କରିବନି, ଏଗୁଡ଼ା କଣ କରିଦେବ? ନଷ୍ଟ କରିଦେବ। ତ 2 ଘଣ୍ଟା ଜପ ସରିଲା, ମୋ ଜପ ସରିଗଲା, ଜପ ସରିଗଲା ଯେ ତାପରେ କଣ କଲ? ଜପ ସରିଗଲା ପରେ ତୁମେ କଣ କଲ? ଜପର ପ୍ରଭାବକୁ ନଷ୍ଟ କଲ। ଜପଟା 2 ଘଣ୍ଟା କରିଦେଲେ, କିନ୍ତୁ ଜପର ଯୋଉ ପ୍ରଭାବଟା, ଯୋଉ ଯୋଉ ଭାବନାଟା ଆମକୁ ରହ, ଦିନ ପରେ ଦିନେ ସେ କଣ କଲେ? ଦିନେ ଦିନେ ବୃଦ୍ଧି ହେଉ ନାମେ ଚାଣ୍ଟିଂ କଥା, ନାମର ପ୍ରଭାବଟା ମୋ ବୃଦ୍ଧି ହଉ, ନାମର ପ୍ରଭାବଟା ମୋ ହୃଦୟ ଭିତରେ ଚେତନା ଭିତରେ ବୃଦ୍ଧି ହଉ। ଆମେ ଏତେ ଦିନ ଯୋଉ ଭଜନ କରୁଛୁ, ତା ଆମ ଚେତନାଟା କଣ ହବା ଦରକାର? ସବୁବେଳେ କୃଷ୍ଣଙ୍କୁ ଦେଖିବା ନା, ଭଗବାନଙ୍କ ପାଖକୁ ଯିବା ପୂର୍ବରୁ ସବୁବେଳେ କୃଷ୍ଣଙ୍କୁ ଦେଖିବାର ଅଛି। ସ୍ଥାବର ଜଙ୍ଗମ ଦେଖ ନା, ଯୋଉ ପଶ୍ୟତି ସର୍ବୋଚ୍ଚ, ତୁମେ ସେ ଗୀତାରେ ଏଇ ଶ୍ଳୋକ ସ୍ତରକୁ ନ ଯାଇଲେ ତୁମେ କୃଷ୍ଣ ଦେଖିପାରିବନି ନା? କେମିତି ଦେଖିବ ତୁମେ? ଏଇଟା କୃଷ୍ଣ ଦେଖି ନା, ତୁମେ କଣ ଭାବୁଛ ମୃତ୍ୟୁ ସମୟରେ ଦେଖିଦେବ ବୋଲି? ଯୋମଂ ପଶ୍ୟତି ସର୍ବତ୍ର, ପଶ୍ୟତି ସର୍ବତ୍ର, ସବୁଆଡେ ଭଗବାନ ଦେଖିବ। ଆରେ ସବୁଆଡେ ଭଗବାନ କେମିତି ଦେଖିବ ନା? ସବୁ ଭଗବତ ସମ୍ବନ୍ଧିତ ବସ୍ତୁ, ଆଉ ସର୍ବଞ୍ଚମୟୀ ପଶ୍ୟତି, ସବୁ ସବୁ ଜିନିଷରେ ମତେ ଦେଖିବ, ସବୁଆଡେ ସବୁ ବସ୍ତୁରେ ମତେ ଦେଖିବ। ଯୋମାନ ପଶ୍ୟତି ସର୍ବତ୍ର, ମତେ ସବୁ ସର୍ବତ୍ର ଦେଖନ୍ତି, ଆଉ ସବୁ ବସ୍ତୁରେ ମତେ ଦେଖନ୍ତି। ମାନେ ତା ମାନେ କଣ? ଦୁଇଟାକୁ ଛନ୍ଦିକି ରଖିଲେ, ସବୁଆଡେ କୃଷ୍ଣଙ୍କୁ ଦେଖିବ, ସବୁଆଡେ କୃଷ୍ଣ ଦେଖିପାରୁ ନ, କେମିତି ଦେଖିବ ସବୁଆଡେ କୃଷ୍ଣ ଅଛନ୍ତି ବୋଲି? ଏଗୁଡ଼େ ଛୋଟ ଛୁଆଟା ଅଛି, ହଁ ଇଏ କୃଷ୍ଣଙ୍କର ସଖା, ବୃକ୍ଷଟା ହଁ କୃଷ୍ଣ ଏ ବୃକ୍ଷ ଭଲ ପାଆନ୍ତି କୃଷ୍ଣ, ଏଇଟା ସବୁଥିରେ କୃଷ୍ଣଙ୍କୁ ଦେଖିବ। ସବୁଆଡେ ଯଦି କୃଷ୍ଣ ନ ଦେଖିପାରୁଛ, ସବୁଥିରେ କୃଷ୍ଣଙ୍କୁ ଦେଖାହେଲେ ସବୁଆଡେ ସବୁବେଳେ କୃଷ୍ଣଙ୍କୁ ତୁମେ ଦେଖିପାରୁନ, ସବୁଆଡେ ଆଖି ଖୋଲିଲା ମାନେ କୃଷ୍ଣ ଏଟା ଦେଖିପାରୁନ, ତାହେଲେ ସବୁଥିରେ ତ ସବୁ ବସ୍ତୁରେ ତ କୃଷ୍ଣଙ୍କ ଦ୍ୱାରା ସୃଷ୍ଟି ନା, ସେଇଟାକୁ ସବୁଟା କୃଷ୍ଣଙ୍କ ଦ୍ୱାରା ଆସିଛି ବୋଲି ବିଭୂତି ଯୋଗଟାକୁ କହିଲେ। କେଉଁଠି କଣ ଦେଖିବ? ଜଳ ପିଉଛ ଦେଖ, ସୂର୍ଯ୍ୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ହେଉ ଦେଖେ, ସବୁଆଡେ ଦେଖ। ଆଚ୍ଛା ଏଇ ଯୋଉ ସର୍ବତ୍ର କୃଷ୍ଣ ଦେଖିବା, ସବୁଥିରେ କୃଷ୍ଣ, ସବୁ ବସ୍ତୁରେ କୃଷ୍ଣଙ୍କୁ ଦେଖିବା, ଏଇଟା ହବ କେମିତି? ଏଟା ହବ କେମିତି? ଏଇ ଚେତନା ସ୍ତରକୁ ତିଆରି କରିକି ନବାକୁ ପଡେ। ଚେତନା ସ୍ତର କେମିତି ତିଆରି ହବ? ଏ ନାମର ପ୍ରଭାବଟା ବଢିଲେ। ତେଣୁ ଆମେ କଣ କରୁଛେ? ନାମ ଯେତିକି କରୁଛେ ତାର ପ୍ରଭାବଟା ଆମ ଉପରେ କିଛି, ଆମ ଚେତନା ଉପରେ କିଛି ରହୁନି। ନାମଟା 2 ଘଣ୍ଟା ସରିଗଲା, ତାପରେ ଯୋଉ ପ୍ରଜଳପ, ତାପରେ ସେ ଇତର କଥା, ତାପରେ ସେ ଅଲଗା ଚିନ୍ତା, ସେ ଫୋନର ଗପ, ସେ ଇଆଡ଼େ ଇଆଡ଼େ ତାଡ଼େ କଥା କୁହ, ତୋର କଣ ଭଲ ରହିଲା? ସେ ଓଡ଼ିଆରେ ସେ ଗୋଟେ ଶବ୍ଦ ମୋର ସବୁବେଳେ ମନେ ପଡ଼ୁଛି, ଗୋଦରା ମାଡ଼େ ଯେତିକି କୋଡ଼େ ସେତିକି, ତାର ତାକୁ ସେ ଯେତିକି ମାଡ଼ କୋଡ଼ି ଗୋଡ଼ ଯାଇଥିବ, ସେତିକି ମାଡ଼ି ଗୋଡ଼ ଯାଇଥିବ। ବର୍ତ୍ତମାନ ପଲିସିଟା ସେ ଚାଲିଛି, ଲୋକ ତା ଚେତନାଟାକୁ ବିଲ୍ଡ କରିବାକୁ ଚିନ୍ତା, ସେ ଖାଲି ଦେଖୁଛି ମୁଁ କରିଦେଲି। ଆରେ ଆମ ଚେତନା ସ୍ତରରେ ଏଇଟା ରହିବାର ଅଛି ନା? କାରଣ ଆମ କୃଷ୍ଣଙ୍କୁ ଦେଖିବାର ଅଛି ସର୍ବତ୍ର, ସର୍ବତ୍ର କୃଷ୍ଣ ଦେଖିବାର ଅଛି, ସବୁଥିରେ କୃଷ୍ଣ ଦେଖିବାର ଅଛି। ଆମକୁ ସେଇ ସ୍ତର ନଗଲା ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଯାଇପାରିବାନି। ତେଣୁ ଜଣେ ଏଇ ଶ୍ଳୋକଟାକୁ ଖାଲି ପରୀକ୍ଷା କରିବା ଦରକାର, ମୁଁ ସବୁଆଡେ କୃଷ୍ଣ ଦେଖୁଛି କି? ସବୁ ବସ୍ତୁରେ କୃଷ୍ଣ ଦେଖୁଛି କି? ତାହେଲେ ତ କଲା ଫେଲ ହେଇଗଲା। ତୁମେ କେତେ କଣ କଲ, କେତେ କଣ କଲ, କଣଟା ହେଲା? ତେଣୁ କୃଷ୍ଣ ଦର୍ଶନ ହଉନି, କୃଷ୍ଣ ଦେଖିପାରୁନ, ଏଇଟା ଭଗବାନଙ୍କର, ଏଇଟା ଭଗବାନଙ୍କର, ଏଇଟା ପ୍ରଭୁଙ୍କର, ତାହେଲେ ଚେତନାଟା ତିଆରି ହଉନି। ଚେତନା କାହିଁ ତିଆରି ହଉନି? ଏଗୁଡ଼ାକ ରାଜସିକ ଭୋଜନ, ପ୍ରଜଳପ, ଅନ୍ତର ଭିତରେ ଈର୍ଷା ଦ୍ୱେଷ, ଛିଦ୍ରାନୁସନ୍ଧାନ, ଯେ ବାଦ ବିବାଦ, ଏଇଟା ଯୋଉ ଈର୍ଷା, ଏଇଟା ଯୋଉ ହିଂସା, ଏଇଟା ଯୋଉ ରହିଲା, ଏଇଟା ତୁମର ସବୁ ନଷ୍ଟ ହୋଇ ଫବାଡ଼। ଚେତନାସ୍ତ୍ର କହୁ ମହାପୁରୁଷ ପାଇଁ ଲେଖିଲା ପ୍ରଥମେ ଉପଶେଖା କରିବେ ଛେଦ ତବେ ମୂଳ ଶାଖା ବଢିଯାଏ ଗୋଲକ ବୃନ୍ଦ ଉପଶେଖା ଗୁଡ଼ ଛିଡ଼େଇବ ସାଙ୍ଗେ ସାଙ୍ଗେ। ତୁମେ ଭଜନ କେତେ କରୁଛ ଚିନ୍ତା କରୁଛ, ନେଗେଟିଭ ଜିନିଷ ଚିନ୍ତା କରୁନୁ। ମୋର ଏତେ ମାଳ ଜପ କରୁଛି, ମୁଁ ଏମିତି ଆଟେଣ୍ଡ କରୁଛି, ତୁମେ ସବୁ କଣ କରୁଛ ଚିନ୍ତା କରୁଛ, ତୁମ ନେଗେଟିଭଟା କଣ, ସେଟା କାଇଁ ଚିନ୍ତା। ଉପଶାଖା ଗୁଡା ଯେମିତି ନ ଆସେ ନା, ହିଂସା ଲାଭ ପୂଜା ଆସିଲେନି, ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା କଣ, ପ୍ରଥମ ଏଇ ଉପଶାଖା କରିବେ ଛେଦ ତବେ ମୂଳ ଶାଖା ଯାଏ ଗୋଲକ ବୃନ୍ଦାବନ। ଉପଶାଖା ଗୁଡା କୁଟିନାଟି ଜୀବହିଂସନ ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା କଣ, ଏ କୁଟିନାଟି ୟାକୁ ଦୂର କଥା, ତା ଦୂର କଥା, ୟାକୁ ଦ୍ୱିପଦ କଥା, ଏଇଟା ତୁମେ କି ଭଜନ କରିବ କିଛି, ଏଇଟା ଉପଶାଖା ଗୁଡା ସବୁ ତୁମେ ଯାହା ଭଜନ କରୁଛ ଉପଶାଖା ଖାଲି ବୁଢ଼ି ଉଡ଼ିଆ ଯାଉଛି। ଏଗୁଡ଼ା ତ ବେଶୀ ପ୍ରଜ୍ୱଳ ପାଇଁ ମୋବାଇଲ ଆସିକି ଏଗୁଡ଼ା ସବୁ ଭକ୍ତ ସମାଜକୁ ନଷ୍ଟ କରିଦେଲା, ଏଇଟା ଖାଲି ଗସିପିଂ ୟା ବିଷୟରେ ତା ବିଷୟରେ ତା ବିଷୟରେ। ତୁମେ କେତେ ମାଳ ଜପ କର, କେତେ ପ୍ରବଚନ୍ତି, କ'ଣ ଭେଲ ହେଉଛି, ତୁମେ ସେଠି ଯେତେ କହୁଛ କହ, ଆମେ ବସିକି ଏଠି ଦେଖିଦେବୁ ଶାସ୍ତ୍ରକୁ ଦେଖିବୁ। ଭଜନ ଭଜନ ମାପଦଣ୍ଡଟା ଶାସ୍ତ୍ର ଦ୍ୱାରା ଧରା ପଡ଼ିବ, କୁଟିନାଟି ତୁମ ହୃଦୟ ଭିତରେ କୁଟିନାଟି ରହିଲା ୟା ବିଷୟରେ ତା ବିଷୟରେ, ତୁମେ ତୁମ ଭଜନଟା କଲ ନା, ତୁମେ କାହା ବିଷୟରେ କାହିଁ ଚିନ୍ତା କରୁଛ, ତୁମେ ତ ତୁମର କିଛି କାମ ନାହିଁ, ତୁମର କାମ ହେଲା ଭଜନ କରେ ସେବା କରେ ଚୁପଚାପ ରୁହ, ୟା ବିଷୟରେ ତା ବିଷୟରେ ଏଇ ଯୋଉ ଗସିପିଂ ସବୁ ଯେଉଁଠି ଦେଖିବ ଭକ୍ତ ବେଶୀ ୟା ବିଷୟରେ ଚାଲିଥିବା କଳ୍ପ ଜଳକୁ ଗୋଟେ। ଆରେ କମ୍ ସେ କମ୍ ତୁମ ନିଜ ବିଷୟରେ କଥା ହେଲେ ଲାଭ ଅଛି, ଆଗରୁ ଲୋକମାନେ ଏତିକି ଭଲ ଥିଲେ, କମ୍ ସେ କମ୍ ଯୋଉ ବୁଢ଼ା ବସୁଥିଲେ ଦେଖ କେତେ ଧାନ ଲାଗିରି ଆଉ ସେ ଜମିରେ, ମୁଁ ତ ଦେଖ ସେମାନେ ବେଟର, ଦେ ଆର୍ ବେଟର ଦେନ୍ ଡିଭୋଟିସ୍, ଏଇ ଯୋଉ କମନ୍ ଡିଭୋଟି ଗସିପ ଗସିପର ବିକାଶ ଭଲ, ସେମାନେ ପର କଥା କେବେ କଥା ଶୁଣନ୍ତିନି। ଆମର ବାବା ଥିଲେ ସେ ଗୋଟେ କଥା କୁହନ୍ତି ସବୁବେଳେ, ମୋ ଛୋଟ ପିଲା ମନଲପୁର ଯାଜି ଘରେ କାହା ବିଷୟରେ କଥା ହବ ସେ ରାଗନ୍ତି, ପର କଥା କାହିଁ କଥାବାର୍ତ୍ତା କରୁଛ ଘର ଭିତରେ, ତୁ ନିଜେ କାମ କର, ପର କଥା କାହିଁ ଘର ପକଉଛ, ପର କଥାରେ ଘର ଭାଙ୍ଗେ, ପର କଥା ଗୋଟେ ଡିସ୍କସନ୍ କର, ସେ କଥା ଘର ବାହାରକୁ ଯିବ ଆସିବ ଗଣ୍ଡଗୋଳ ହବ, ବର୍ତ୍ତମାନ ପୁଣି ମୁଁ ତ ସେମାନେ ବେଟର, ଦେ ଆର୍ ବେଟର, ସେମାନେ ବହୁତ ଭଲ, ସେମାନେ ଜମି କଣ ହେଲା କେତେ ବସ୍ତା ମୁଗ ମିଳିଲା କିରି ନା କଣ, ସେ ପୋକ ଲାଗଲା ଏମିତି ପକେଇଥିଲି, ଏମିତି 20 ବସ୍ତା ମୁଗ ମିଳିଲା ଆଉ ସେ ଜମିଟାରେ ଧାନ ପକେଇ, ଯେତେବେଳେ ସେ ଦେଖିବେ ସେ ଧାନ ଚାଷ ତାଙ୍କର ଏ ବିଷୟ ଚାଲିଥିବ, ବାଦ ଛିଦ୍ର ଏଗୁଡ଼ା କିଛି ଶୁଖିଛି ନଥିଲା ଲୋକମାନଙ୍କ ମନ ଭିତରେ, ଆଗରୁ ଏଗୁଡ଼ା ସବୁ କିଛି ନଥିଲା କମନ ଲୋକମାନଙ୍କର, ସାଧାରଣ ଲୋକମାନଙ୍କର ନଥିଲା। ଯଦି ସେ କିଛି କହିବା ଛାଡ଼ ତା କଥା କାହିଁ କହୁଛି, ସେ ତ ସେଭଳିଆ ଟାଇପ୍ର ଲୋକ, କାହିଁ ପର କଥା ଶୁଣିବା, ପର କଥା ଶୁଣିବା କହିବା ଭଲ ନୁହେଁ, ସେ କାଟି ଦେଉଥିଲେ। ବର୍ତ୍ତମାନ ପର କଥା ଶୁଣିବା କହିବାଟା ଗୋଟେ ଭଜନ, ଅର୍ଣ୍ଣ ନରୁଚିଲେ ଯେମିତି ଆଚାର ଖାଉଛି ଲୋକ, କଞ୍ଚା ଲଙ୍କା ଖାଉଛି ବର୍ତ୍ତମାନ, ସେଭଳିଆ ଭଜନର ମନ ଭଲ ଲାଗିଲେ ନ ଲାଗିଲେ ଏଇ ପର କଥା କହ, ପର କଥା ମୋବାଇଲଟା ଧରିକି ୟା ବିଷୟରେ ତା ବିଷୟରେ ତା ବିଷୟରେ ଗପ, ଏଠି ଏହା ହେଲା, ଏଠି ତାହା ହେଲା, ଏଠି ତାହା ହେଲା, ଏଗୁଡ଼ା ଆଚାର ଭଳିଆ କଞ୍ଚା ଲଙ୍କା ଭଳିଆ ଲେମ୍ବୁ ଦୋଳି ଖାଇଲା ଭଳିଆ ବର୍ତ୍ତମାନ ଏଇ ସମାଜ। କ'ଣ ନା ଆମେ ତିଳକ କରୁଛୁ ମାଳି କରିବା, ତୁମେ କ'ଣଟା ତୁମ ତିଳକ ମାଳି ଯାହା ତୁମେ କରୁଛ ସବ ପଳେଇଯାଉଛି, ଉପଶାଖା ସବୁ ନେଇଗଲା, କିଛି ରହିଲାନି, ହୃଦୟଟା ଦୂଷିତ, କୁଟ କାପଟ ଛାଡ଼ିପାରୁ ନା, କୁଟ କାପଟ ଯାହା ରହିଲେ ତ ଗଲା, ଯାହା ହୃଦୟରେ କୁଟ କାପଟ ହଉଛି ସେ ତ୍ୟାଗୀ ହଉ କି ଗୃହୀ ହଉ ତାକୁ ଜାଣିଦେବ ତାର ଗଲା, ତାର ଉପଶାଖା ସବୁ ଯେତିକି ଭୋଜନ କରୁଛି ସେ କୁଟ କାପଟ ସବୁ ନେଇଯାଉଛି। ମହାପୁରୁଷ ପାଇଁ କହିଲେ ପ୍ରଥମେ ଉପଶାଖା କରିବେ ଛେଦ ତବେ ମୂଳ ଶାଖା ବଢିଯାଏ ଗୋଲୋକ ବୃନ୍ଦାବନ, ତୋ ଶାଖା ଆଉ ବଢିବନି। ସେଥିପାଇଁ ଲୋକ ସାଧାରଣ ଡିବୁଡ଼ି ମାନେ ପ୍ରଶ୍ନ କରନ୍ତି କାହିଁକି ମୋର ଆଉ ବଢ଼ୁନି ଭକ୍ତି, ଆରେ ବଢିବ କଣ, ତୋ ଭିତରେ ତ ଏ କୁଟ କାପଟ ବଢିଗଲା, ତୁମେ ପ୍ରଥମେ ଯେତେବେଳେ ଥିଲ ତୁମେ ସେମିତି ନଥିଲ, ସରଳ ଥିଲ, ବର୍ତ୍ତମାନ ଆସିକି କୁଟ କାପଟ ସବୁ ଶିଖିଲ, ଇଏ କଣ କରୁଛି ସିଏ କଣ କରୁଛି, ଇଏ ଏମିତି କଲା ସିଏ ସେମିତି କଲା, ଗଲା ତୁମ ଜୀବନଟା ନଷ୍ଟ ହେଲା, ଏଇଟା ଭଲ ଜିନିଷ ନୁହେଁ। ଇଏ ତୁମ ଶ୍ରଦ୍ଧାଟାକୁ ଭାଙ୍ଗିଦେବ, ଇଏ ତୁମର ଶ୍ରଦ୍ଧାଟାକୁ ଭାଙ୍ଗିଦେବ, ଯୋଉ ଶ୍ରଦ୍ଧା ବିଶ୍ୱାସଟା ରହୁଛି ନା କୁଟ କାପଟ, ଏଇ ଯୋଉ ଉପଶାଖା ଗୁଡା ବଢିବ, ତୁମେ ଯେତିକି ଗୋଟେ ବିଶ୍ୱାସ ଥିବ ଧୀରେ ଧୀରେ କମିବ, ବାସ ଏଇଟା ବର୍ତ୍ତମାନ ପରଫେକ୍ଟ। ସେ କେତେ କଷ୍ଟ କରି ଗୋଟେ ଭକ୍ତ ହଉଛି ମାଛ ମାଂସ ଛାଡ଼ିବ ଭୋଗ ଲଗେଇ ସବୁ କରୁଛି, ଧୀରେ ଧୀରେ ଦେଖିବ ସବୁ ଛାଡ଼ିବାକୁ ବସିବ, ତାକୁ କିଛି ଭଲ ଲାଗିବନି, କୁଆଡେ ମନ୍ଦିରକୁ ଯିବନି, କୁଆଡେ କିଛି କରିବନି, ଖାଲି ଏହା କଥା ଏହା ଷ୍ଟାର୍ଟିଂ କୋଉଠୁ ହେଲା, ଏହାର ପ୍ରାରମ୍ଭଟା କୋଉଠୁ ହେଲା, ଅସୁବିଧା କଣ ହେଲା, ଏ ଅସୁବିଧା ଏଇଠି ହେଲା, ତୁ ଉଚ୍ଚ ସଂକୀର୍ତ୍ତନ କଲନି, ନାମ ସଂକୀର୍ତ୍ତନ କଲନି, ସେବା ଠିକ ସେ କଲନି, ଏପର କଥା ଗୁଡା ସବୁ ଶୁଣିଲା, ଉପଶାଖା ଗୁଡାକ ସବୁ ଏହା ପଶିଲା, ପୂଜା ଲାଭ ପ୍ରତିଷ୍ଠା ହିଂସା ଜୀବହିଂସନ କୁଟିନାଟି ଜୀବହିଂସନ ପୂଜା ଲାଭ ପ୍ରତିଷ୍ଠା ଆଦି ଉପଶାଖା କଣ, ମହାପ୍ରଭୁ କହିଲେ ଏଇଟା ସବୁ ଉପଶାଖା ଗୁଡାକ, ପୂଜା ଲାଭ ପ୍ରତିଷ୍ଠା ଏଗୁଡ଼ା ସବୁ ରହିଲା, ମତେ ଏମିତି କଲା ମତେ ସେମିତି କଲା, ଯେଉଁଠି ଦେଖିବ ତୁମେ ପଶିଯିବ ମାନେ ସେଠୁ ଘଟଣା ପଶ, 5 ଜଣ 10 ଜଣ ବସିବ ମାନେ ସେଠୁ ଦେଖିବ ଗୋଟେ ଭାରତୀୟ କାନାରେ, ତୁମେ ଡିବୋଟି ଗୁଡା କାହିଁକି ଏଗୁଡ଼ା ଫାଲତୁ କଥା ଗୁଡା କାହିଁ କଥାବାର୍ତ୍ତା କରୁଛ, ତୁମ ହୃଦୟ ଭିତରେ ସବୁ ଦୂଷିତ ହେଇ ଯୋଉ କୁଟିନାଟି ଆସିଗଲା, କୁଟିନାଟି ଆସିଗଲା ତମେ ସରିଗଲା, ତୁମର ଯାହା ଜପ କରିଥିବ ଷୋଳ ମାଳ, ସେ ଷୋଳ ମାଳ ଯାଇକି ପୁଣି ମାଇନସ୍ ଚଢ଼ିଗଲାଣି। ତୁମେ ଗୋଟେ ଦିନରେ ଯେତିକି ପ୍ରଜଳପ କରିକି ଯୋଉ ଅନ୍ୟ ବିଷୟରେ ଚିନ୍ତା କରିଦେଲ, ସେଇଟା ତୁମ ସେଇ ସେଇ ଷୋଳ ମାଳ ଯାଇନି, ଆଗରୁ ଯେତେ ଜପ କରିକି ଯାହା ହୃଦୟରେ ଟିକେ ରଖିଥିଲା ଭାବ ସେ ବି ନଷ୍ଟ କରି ଫୋପାଡ଼ିଦେଲ। ବର୍ତ୍ତମାନ ଏଇଟା ଏମିତି ହଉଛି, କାରଣ ଚେତନା ସ୍ତରଟାକୁ ଆମେ ଆମେ ଯୋଉ ରଖିବା, ଯୋଉମାନେ ପଶ୍ୟନ୍ତି ସର୍ବତ୍ର, କୃଷ୍ଣଙ୍କୁ ସବୁ ସର୍ବତ୍ର ଦେଖିବାର ଅଛି ନା ଆମକୁ, ବା ଆକାଶକୁ ଦେଖିଲେ, ଜଳକୁ ଦେଖିଲେ, ସ୍ଥଳକୁ ଦେଖିଲେ, ସବୁଆଡେ ଭଗବାନଙ୍କୁ ଦେଖିବାର ଆମର ଅଛି, ପ୍ରଭୁଙ୍କର ଏଇଟା ସୃଷ୍ଟି। ଆଉ ତୁମେ ତ ସେ ଚେତନା ଆସୁନି, ଗୋଟେ ଜୀବକୁ ଦେଖି ଭଗବାନ ଚିନ୍ତା ଆସୁଛି କି, ନା ଭୂମିଟା ଦେଖି, ଆକାଶକୁ ଦେଖି, ଗୋମାତାଙ୍କୁ ଦେଖି, କାହାକୁ ଦେଖି ଆସୁଛି କି, ଆସୁନି କାହିଁକି ନା ଏତି, ତୁମେ ତ ଭଗବାନ ଚିନ୍ତା ଆସୁନି, ଆଉ କହିଲା ତୁମର ଆଉ ଲାଭ କଣଟା। ଶ୍ରଦ୍ଧା ଯୋଉ ଜିନିଷଟା ରହିଛି ଯଜ୍ଞାତ ଭଗବତୀ ପର୍ଯ୍ୟନ୍ତ ଯୋଉ କଣ କଲେ, ଯଜ୍ଞ ସିଷ୍ଟ ପାପ ପ୍ରସାଦ ପାଉନାହାନ୍ତି, ଝଡ଼ିବାର ଜାଗା ତାକୁ ଖାଇଦେଲେ, ସେଟା ଅଗ ଗୁଡାକ ପାପ ଗୁଡାକ ନା, ପାପ ଗୁଡାକ ତମେ ଖାଏ, ତମ ଚେତନା ସ୍ତର ଇଏ ହେଇଗଲା, ଆଣିବା ଶ୍ରଦ୍ଧା ନାହିଁ, ଉଚ୍ଚ ସଂକୀର୍ତ୍ତନ, ଆଉ ଯଦି ଉଚ୍ଚ ସଂକୀର୍ତ୍ତନ ତୁମେ ନକଲ, ନାମ ସଂକୀର୍ତ୍ତନ ତୁମେ ନକଲ, ତୁମର ଶ୍ରଦ୍ଧା ହବନି। ଯିଏ ଘରେ ରହୁଛି ଏପଟେ ରହୁଛି କର୍ତ୍ତଳା ବୁଝିକି ହାତ ତାଳି ଦେଇକି, ମହାପ୍ରଭୁ କହୁଛନ୍ତି ହାତ ତାଳି ଦେଇକି ନାମକର, ଚୈତନ୍ୟ ଭାଗବତରେ କହୁଛନ୍ତି ଆଉ ଚାରି ପାଞ୍ଚ ଚାରିଜଣ ପାଞ୍ଚଜଣ ମିଶିକି ହାତ ତାଳି ଦେଇକି ନାମକର, ମହାପ୍ରଭୁ କହୁଛନ୍ତି ଏଇଟା ଶ୍ରଦ୍ଧା ତିଆରି କରେ। ଆଜି ସେ ଶ୍ଳୋକ ଦେଖୁଥିଲି ସେ ଗ୍ରନ୍ଥରେ, କୀର୍ତ୍ତନଟା କେତେ ମହିମା ସେ ଲେଖୁଛନ୍ତି, ସଙ୍ଗୀତ ଯୋଉ ଗୀତଟା କେତେ ମହିମା, ଶ୍ରୁତିଠାରୁ ଜ୍ଞାନର ମହିମା ସେ କହୁଛନ୍ତି, କହୁଛନ୍ତି କୋଟି ଗୁଣ, ଶ୍ରୁତି ଠାରୁ ଜପ, ଜପ ଠାରୁ ନୈବେଦ୍ୟ, ନୈବେଦ୍ୟ ଠାରୁ ଗାନ, ଭଗବାନଙ୍କର ଗାନରେ ଏତେ ସୁଖ ହୁଏ, କୀର୍ତ୍ତନରେ ଏତେ ସୁଖ ହୁଏ ଯେ ଯଜ୍ଞ ଠାରୁ କଣ ପ୍ରଥମ ଆରମ୍ଭ କଣ କହିଲି, ଶ୍ରୁତି, ଯେ ଶ୍ରୁତି ପଢିଲ ଜାଣିଲ ତାଠାରୁ ବଡ ହଉଛି ଜପ, ଜପ ଠାରୁ ବଡ ହଉଛି ନୈବେଦ୍ୟ, ନୈବେଦ୍ୟ ଯୋଉ ଅର୍ପଣ କରୁଛ ତାଠାରୁ ବଡ ହଉଛି ଗାନ। ସବୁ କର, ଯଦି ଭଗବାନ ଯେ ଗୋଟେ ମଣିଷକୁ ତୁମେ ସବୁ କରିଦେଲ ତାର ଗୁଣଗାନ କରିବ, ତ ଖାଇବା ପିଇବାକୁ ଦେଲେ ତାଙ୍କୁ ଗଙ୍ଗା ଭଳିଆ ପାଟି ବନ୍ଦ କରି ତୁମେ ରହିବ, ସେ ତାର ଗଲେ ଗଲେ କିଛି ନ ଦେଇ ତୁମେ ତାର ଗୁଣଗାନ କଲ, ଆସୁଛ ଭଲ ଅଛ ନା। ସେଦିନ ଦେଖୁନ ପୁରୀ ମନ୍ଦିର, ଆମର ସେ ମନ୍ଦିର ପ୍ରାଚୀନ ମନ୍ଦିର, କୀର୍ତ୍ତନଟା ପଢ଼ ନା ଆଉ, ସନ୍ଧ୍ୟାବେଳେ ଦେଖି ଗୀତ ଗୋବିନ୍ଦ ପଢ଼ା ହବ, ଭଗବାନଙ୍କର ସବୁ ଖୁସି ହୁଏ ନା ଆଉ। ଆରେ ପ୍ରଚାର କର, ତୁମେ ନିଜର ଭଜନ ଅଙ୍ଗ ବି ଦେଖିବାକୁ ପଡିବ ନା, ନିଜର ଭଜନ ବି ଏଗୁଡ଼ିକ ଶାସ୍ତ୍ର ବାରମ୍ବାର ଏଗୁଡ଼ା ସବୁ ଲେଖା ହେଇଛି, ନାମ ସଂକୀର୍ତ୍ତନ କରିବା, ଭଗବାନଙ୍କର ଗୁଣଗାନ କରିବା, ସେ କୋଟି ଲେଖିଛନ୍ତି ସେଥିରେ ସବୁ, ସବୁ ସେ ଶ୍ଳୋକରେ ପଦ୍ମପୁରାଣ ସେ ଶ୍ଳୋକ ସବୁ କୋଟି ଲେଖା ହେଇଛି, ମାନେ କଣ କଣ ଠାରୁ କୋଟି, ଆରମ୍ଭଟା କଣ କହିଲି, ଶ୍ରୁତି ଠାରୁ କୋଟି ଗୁଣ ହଉଛି ଜପ ଶ୍ରେଷ୍ଠ, ଜପ ଠାରୁ କୋଟି ଗୁଣ ହଉଛି ନୈବେଦ୍ୟ ଶ୍ରେଷ୍ଠ, ଜଣେ ଜପ ଭଜନ କରିଦେଲେ ଭଗବାନ ଗୋଟେ ନୈବେଦ୍ୟ ଗୋଟେ ଦଉନି, ଭଗବାନ ଗୋଟେ ଭୋଗ ଲଗଉନି, ତାଠାରୁ କୋଟି ଗୁଣ ହଉଛି ସଂକୀର୍ତ୍ତନ ଗାନ, ଗାନରେ ଭଗବାନ ଏତେ ଖୁସି ହୁଅନ୍ତି ନା, ଲୋକ ଗାନ କରନ୍ତି ନା। ଆଗରୁ ପୁରୁଣା କାଳିଆ ଲୋକ ମୁଁ ସବୁ ଦେଖିଛି, ସେ ଯୋଉ ମନ୍ଦିରକୁ ଯିବେ ନା ଟିକେ ଠାକୁରଙ୍କୁ ଗୀତ ଶୁଣେଇକି ଯିବା ନା, ଯାଆନ୍ତି ସେ ଲୋକ ଥାନ୍ତୁ ନଥାନ୍ତୁ, ସେ ବସି ଗୀତ ଶୁଣେଇକି ଯିବା ନା ଗୋଟେ ଭଗବାନଙ୍କୁ। ଇଏ ତ ଶାସ୍ତ୍ର ମହିମାରେ ତୁମେ ପ୍ରଚାର କର, କିଛି ମନା ନାହିଁ, ତୁମେ ତ ଏଇଗୁଡ଼ା ଜାଣିପାରୁନ ନା, ଏଇଟା ସ୍କୁଲ କଲେଜ ପାଠ ନୁହେଁ ବାପା, ଏଗୁଡ଼ା ସବୁ ସ୍କୁଲ, ଏଗୁଡ଼ା ସବୁ ଜୀବନ ଜିନିଷ ନା, ଏଗୁଡ଼ା ସବୁ ଭକ୍ତିର ପୁରା ଜୀବନ ଗୁଡାକ। ଆମେ ବହୁତ କହିଲେ ଯେ ଛୋଟ ଛୋଟ ଜିନିଷକୁ ଅବହେଳା କରିଦେଉଛେ, ତୁମର ଶ୍ରଦ୍ଧାଟା ନାହିଁ, ତୁମ ଶ୍ରଦ୍ଧା ନାହିଁ, ତୁମେ ଚିନ୍ତା କରୁନ ନା, ମୋର ବିଶ୍ୱାସଟା ଆସୁନି, ସନ୍ଦେହ ଆସିଛି। ବିଶ୍ୱାସ ଯାହାର ନାହିଁ ମାନେ କଣ, ତାର ଅପୋଜିଟ୍ଟା ଆସିବ, ବିଶ୍ୱାସ ନାହିଁ ବୋଲି କେମିତି ଜାଣିବ, ପ୍ରତ୍ୟେକ ବସ୍ତୁର ସନ୍ଦେହ ଦୁଇଟା ଅପୋଜିଟ୍ ଜିନିଷଟା, ସେ ପଢୁଥିବ ସନ୍ଦେହ ଲାଗୁଥିବ, ଏଇଟା କାହିଁ ଏମିତି କୁହାହେଲା, ସେଇଟା କାହିଁ ସେମିତି କୁହାହେଲା, ତୁମର ନାହିଁ, ସେଥିପାଇଁ ତୁମେ ପଢିବା ଦରକାର ନାହିଁ, ଯାହା ଡାଉଟ ନେଚର ସେ ପଢିବା ଦରକାର, ସେ ପଢିଲେ କିଛି ବୁଝିପାରିବନି। ବେଟର ହଉଛି ତୁମେ କୀର୍ତ୍ତନ କର ଆଉ ଶୁଣ, ଆଉ ପଢିକି ତୁମ ମୁଣ୍ଡରେ ଆହୁରି ଓଲଟା, ଏଠି କାହିଁ ପ୍ରଭୁପାଦ ଏମିତି କହିଲେ, ସେଠି ତ ସେମିତି କୁହାହେଇଥିଲା, ସେଠି ସେମିତି କୁହାହେଇଥିଲା, ତୁମେ ସରଳ ତୁମେ କାହିଁ ପଢୁଛ, ତୁମେ ସରଳ ଚିତ୍ତନ ପଢୁଛ, ଏଇଟା ଅବିଶ୍ୱାସ କରିବ ଆଚାର୍ଯ୍ୟଙ୍କୁ। ବେଟର ହଉଛି ନାମ କୀର୍ତ୍ତନ କର, ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ମହାପ୍ରଭୁ କହିଛନ୍ତି ଶ୍ରୀକୃଷ୍ଣ ସଂକୀର୍ତ୍ତନର ବିଜୟ ହଉ, କୀର୍ତ୍ତନ କୁହାଯିବ, ଉଚ୍ଚସ୍ୱର କୀର୍ତ୍ତନ ଭଲ, ଆଉ ଏଇଟା ବର୍ତ୍ତମାନ ସ୍ପେଶାଲି ଦରକାର, ପ୍ରଭୁ ସେଇଟା ଜାଣିବା ଡେଭଲପ୍ କରିଥିଲେ, ସବୁଠୁ ବଡ଼ ହେଉଛି କୀର୍ତ୍ତନ ବର୍ତ୍ତମାନ। ଆଉ କୀର୍ତ୍ତନର କେବଳ ଦୁଇଟି ଜିନିଷକୁ ଭକ୍ତିମୟ ଠାକୁର ତା ଲେଖିଲେ, ଭୋଗ ମୁଖ୍ୟ ବାଞ୍ଛା ଛାଡ଼ି ହରିନାମ ଗାଇରେ, ଭୋଗ ବାଞ୍ଛା ମୁଖ୍ୟ ବାଞ୍ଛା ଛାଡ଼ିକି ଯଦି ଭଗବାନ ନାମ ସଂକୀର୍ତ୍ତନ ତୁମେ କରିପାରିଲ, ତାହେଲେ ହୃଦୟଟା ଅତି ଶୀଘ୍ର ଯାହାକୁ ଶୁଦ୍ଧ ହବ, ଶ୍ରଦ୍ଧାଟା ଉଦୟ ହବ। ସେଥିପାଇଁ ଭଗବାନ ଏଇ ଏଇ ଶ୍ଲୋକଟି କହିସାରିଲା ପରେ ବୁଝନ୍ତି, ତୁ ଅଘମ ପାପମ ଯିଏ ପଚନ୍ତି ଆତ୍ମକାରଣ, ତା ପରବର୍ତ୍ତୀ ଶ୍ଲୋକରେ କହିଲି, ଅନ୍ନାଥ ଭବତି ଭୂତାନି ପର୍ଜନା ତର୍ଣ୍ଣ ସମ୍ଭବ ଯଜ୍ଞାତ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ସମସ୍ତ ଜୀବ ଜୀବନ ଧାରଣ ନିମିତ୍ତ ଖାଦ୍ୟଶସ୍ୟ ଉପରେ ନିର୍ଭର କରନ୍ତି, ଖାଦ୍ୟଶସ୍ୟ ବର୍ଷା ଉପରେ ନିର୍ଭର କରେ, ଯଜ୍ଞ କର୍ମ ଉପରେ ବର୍ଷା ନିର୍ଭର କରେ, ଅର୍ଥାତ୍ ଯଜ୍ଞାନୁଷ୍ଠାନ କଲେ ବର୍ଷା ହୁଏ ଏବଂ ନିର୍ଦ୍ଦିଷ୍ଟ କର୍ମରୁ ଯଜ୍ଞର ଉତ୍ପନ୍ନ। ଏ ଯଜ୍ଞଟା ଆରମ୍ଭରୁ କହିଥିଲେ ନା ଭଗବାନ ବ୍ରହ୍ମାଙ୍କୁ କହିଛନ୍ତି ଯଜ୍ଞ କରିବା ପାଇଁ, ସେଇଟା କାଣି ଏଠି ସମାଧାନ ଆସି ଏଠି ରହିଲା, କର୍ମ କଲେ ତ ଯଜ୍ଞ ହବ, ସେ କର୍ମ କରିବା ପାଇଁ ପୁଣି ପୁଣି ଆଣି ଘୁରି ଫୁରି ଏଠି ଆଣି ପହଞ୍ଚିଲେ। ଜୀବର ଦେହ ଧାରଣା ପାଇଁ ତାଙ୍କୁ କ'ଣ କରିବାକୁ ପଡିବ, ଖାଦ୍ୟଶସ୍ୟ ଦରକାର, ଖାଦ୍ୟଶସ୍ୟ କେଉଁଠି ଆସିବ, ବର୍ଷା ଉପରେ ନିର୍ଭର କରେ, ବର୍ଷା କେମିତି ହବ, ଯଜ୍ଞ ଉପରେ, ଯଜ୍ଞ କରିବାକୁ ହେଲେ କ'ଣ ଦରକାର, କର୍ମ କରିବାକୁ ପଡିବ, ଯଜ୍ଞ କେମିତି ହବ, ପୁରୋହିତ ଅଛି, କର୍ତ୍ତା ଅଛି, ଦ୍ରବ୍ୟ ଆଣିବାକୁ ପଡିବ, ସେ କର୍ମ ପୁଣି ପଳେଇ ଆସିଲେ। ପୂର୍ବ ଶ୍ଲୋକକୁ ଏ ଶ୍ଲୋକର ବଳଦେବ ଦେଶ ଟୀକାକୁ ଏଠି ରଚନା କରିଛନ୍ତି ଏ ଭାବାର୍ଥରେ। ଭଗବତ ଗୀତା ଜଣେ ବିଶିଷ୍ଟ ଭାଷ୍ୟକାର ଶ୍ରୀଲ ବଳଦେବ ବିଦ୍ୟାଭୂଷଣ ଲେଖିଛନ୍ତି ଯେ ଇନ୍ଦ୍ରାନ୍ଦି ଅଙ୍ଗ ତୟାବସ୍ଥିତ ଯଜ୍ଞ ସର୍ବେଶ୍ୱର ବିଷ୍ଣୁ ଅଭ୍ୟର୍ଚ୍ଚ ତତ୍ ଶେଷମ ଅଶ୍ନନ୍ତି ତେନ ତଦେହ ଯତ୍ରମ ସମ୍ପାଦୟତେ ସନ୍ତ ସର୍ବେଶ୍ୱର ଭକ୍ତା ସର୍ବକିଲ ବିଷୟ ଅନାଦିକାଳ ବିବୃଦ୍ଧି ଆତ୍ମାନୁଭବ ପ୍ରତିବନ୍ଧକ ନିଖିଲ ପାପୀ ବିମୋଚ କାଲି ଯୋଉଟା ଆମେ ପଢୁଥିଲେ ପୂର୍ବ ଶ୍ଲୋକ ଏଠି ଆଣିଦେଇଛନ୍ତି। ଭଗବାନ ହେଉଛନ୍ତି ଯଜ୍ଞ ପୁରୁଷ ଅର୍ଥାତ୍ ସମସ୍ତ ଯଜ୍ଞର ଭକ୍ତା, ସେ ହେଉଛନ୍ତି ସମସ୍ତ ଦେବତାଙ୍କର ପ୍ରଭୁ। ଦେବତା କ'ଣ ତାଙ୍କର ବିରାଟ ଶରୀରର ବିଭିନ୍ନ ଅଙ୍ଗ ସ୍ୱରୂପ, ଶରୀର ବିଭିନ୍ନ ଅଙ୍ଗ ଯେପରି ସମସ୍ତ ଶରୀର ସେବା କରନ୍ତି ବା ଶରୀର ନିମିତ୍ତ ହିଁ କର୍ମ କରନ୍ତି, ସେହିପରି ଦେବତା କ'ଣ ପରମେଶ୍ୱରଙ୍କର ସେବା କରୁଛନ୍ତି। ଇନ୍ଦ୍ର ଚନ୍ଦ୍ର ବରୁଣ ଆଦି ଦେବତା ଏ ଭୌତିକ ବ୍ରହ୍ମାଣ୍ଡର ବିଭିନ୍ନ କ୍ରିୟା ସମ୍ପାଦନ ନିମିତ୍ତ ଭଗବାନଙ୍କ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଏ ଦେବତାମାନଙ୍କୁ ସନ୍ତୁଷ୍ଟ କରିବା ନିମିତ୍ତ ବେଦରେ ବିଭିନ୍ନ ଯଜ୍ଞ ବ୍ୟବସ୍ଥା ଅଛି। ଯଜ୍ଞରେ ଦେବତାମାନେ ସନ୍ତୁଷ୍ଟ ହେଲେ ସେମାନେ ଯଥେଷ୍ଟ ପରିମାଣରେ ବାୟୁ ଆଲୋକ ଜଳ ଆଦି ଯୋଗାଇବେ, ତା ଫଳରେ ଯଥେଷ୍ଟ ଖାଦ୍ୟଶସ୍ୟ ଉତ୍ପନ୍ନ ହେବ। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ପୂଜା ହୁଏ ସେତେବେଳେ ସ୍ୱୟଂ ସମସ୍ତ ଦେବତାଙ୍କର ପୂଜା ହୁଏ, କାରଣ ଦେବତାମାନେ ଭଗବାନଙ୍କର ବିଭିନ୍ନ ଅଙ୍ଗ ସ୍ୱରୂପ, ସେଥିପାଇଁ ଦେବତାମାନଙ୍କୁ ସ୍ୱତନ୍ତ୍ର ଭାବରେ ପୂଜା କରିବାର କୌଣସି ଆବଶ୍ୟକ ନାହିଁ। ଏହି କାରଣରୁ ଭଗବାନଙ୍କର ଭକ୍ତଗଣ ଯେଉଁମାନେ କୃଷ୍ଣ ଚେତନଶୀଳ ସେମାନେ କୃଷ୍ଣଙ୍କୁ ପ୍ରଥମେ ପ୍ରସାଦ ଅର୍ପଣ କରି ତାର ଉଚ୍ଚିଷ୍ଟ ସେବନ କରନ୍ତି। ଏଠି ପ୍ରପଦ ଲେଖିଲେ, ଶରୀରକୁ ଦିବ୍ୟ ଭାବାପର୍ଣ୍ଣ କରିବା ନିମିତ୍ତ ଏହା ଏକ ବିଧି, ପ୍ରସାଦ ସେବନ କରିବା ଶରୀରକୁ ଦିବ୍ୟ ଭାବାପର୍ଣ୍ଣ କରିବା, ଶରୀର ତ ଗୋଟେ କଳମଶ ଥିଲା ପର୍ଯ୍ୟନ୍ତ କେମିତି ହବ, ଶରୀରଟାକୁ ଗୋଟେ ଦିବ୍ୟ କରିବା, କାରଣ ଆମେ ଶରୀରଟାକୁ ଟ୍ରାନ୍ସଲେଟର୍ ନହେଲା ପର୍ଯ୍ୟନ୍ତ ଆମେ କିଛି ଭକ୍ତି ବୁଝିପାରିବା ନାହିଁ, ଖାଲି କରୁଥିବା କରୁଥିବା କରୁଥିବା। ଦିବ୍ୟ ହବାର ଅଛି କଣ, ଚକ୍ଷୁ ଦିବ୍ୟ ହବାର ଅଛି, କର୍ଣ୍ଣ ଦିବ୍ୟ ହବାର ଅଛି, ଜିହ୍ୱା ଦିବ୍ୟ, ଏଥିରେ ଭୋଗାସକ୍ତି କିଛି ଏମିତି ନ ରହିବ। ତାହେଲେ କାରଣ ଭଗବାନ ଭୋଗର ପାର ନା, ଭଗବାନ ଚିନ୍ମୟ ନା, ଆମର ଏସବୁ ଜଡ଼ ନା, ସବୁ ଚିନ୍ମୟ ହବାର ଅଛି, ଚିନ୍ମୟ ହେଲା ଭଗବାନ ଦର୍ଶନ କରେ, ତେଣୁ ଶରୀରଟା ଦିବ୍ୟ ହବାର ଅଛି। ଏ ଦିବ୍ୟ ହବା ପାଇଁ କଣ ହଉଛି, ଆମେ ଶରଣାଗତି ଆଚରଣ କରୁଛେ। ପ୍ରଭୁପଦ କଣ ରଚନା କଲେ, ଶରୀରକୁ ଦିବ୍ୟ ହେଲେ ଏହି କାରଣରୁ ଭଗବାନଙ୍କର ଭକ୍ତମାନେ କୃଷ୍ଣ ଚେତନଶୀଳ ସେମାନେ କୃଷ୍ଣଙ୍କୁ ପ୍ରଥମେ ପ୍ରସାଦ ଅର୍ପଣ କରି ତାଙ୍କର ଉଚ୍ଚିଷ୍ଟ ସେବନ କରନ୍ତି। ଶରୀରକୁ ଦିବ୍ୟ ଭାବାପର୍ଣ୍ଣ କରିବା ନିମିତ୍ତ ଏହା ଏକ ବିଧି, ଏ ପ୍ରକାର କର୍ମ ଦ୍ୱାରା ଗତ ଜନ୍ମର ସମସ୍ତ ପାପକର୍ମର ପ୍ରତିକ୍ରିୟା ଯେ ଧ୍ୱଂସ ହୁଏ ସେତିକି ନୁହେଁ, ଇହ ଜନ୍ମରେ ମଧ୍ୟ ଶରୀର କୌଣସି ପ୍ରକାର ଭୌତିକ ଦୋଷରେ ଦୃଷ୍ଟ ହୁଏ ନାହିଁ, ଶରୀରକୁ ଦୂଷିତ ହେବାରୁ ରକ୍ଷା କରେ ଏ ପ୍ରସାଦ। ସେଥିପାଇଁ ସେ ଲେଖିଲେ ପ୍ରସାଦ ସେବା କରିଥାଏ ସକଳ ପ୍ରପଞ୍ଚ, ସେଥିପାଇଁ ଯିଏ ରୋଷେଇ କରୁଛି ତାର ଚେତନା ବହୁତ ଭଲ ହେବା ଦରକାର, ଆଜି ଭୋଗ ଅର୍ପଣ କରୁଛି ତାର ବି ସେମିତି ହେବା ଦରକାର, ଆଜି ପ୍ରସାଦ ପାଉଛି ତାର ବି ସେମିତି ହେବା ଦରକାର। ଆଉ ଯଦି ପ୍ରସାଦ ଲୋକର ଯେମିତି ସାଧାରଣ ଲୋକର, ସାଧାରଣ ଲୋକର ଦୃଷ୍ଟ ଭଲ ମୁଁ ଦେଖିଛି, ସାଧାରଣ ଲୋକର ସେ ଆମିଷ ଭୋଜି ଲୋକର ତାର ପ୍ରସାଦ ଦୃଷ୍ଟ ଭଲ, ଆମର ଏଟା ଅତି ପରିଚୟ ଅବଜ୍ଞା ପ୍ରସାଦଟା ଆଜି ଭଲ ହେଇନି ଫୋପାଡ଼ିଦେ, ଏଟା ଯେତେବେଳେ ସେମିତି ଆରେ ଫୋପାଡ଼ିଲେ ଯଦି ଭଲ ବି ନ ଲାଗୁଛି ତ ସେମିତି ଗୋଟେ ଅବହେଳା କରି ଭଗବାନଙ୍କର ଅର୍ପଣ ହେଇଛି ନା, ସବୁ ମାନେ କେୟାରଲେସ୍ ଜିନିଷ ସବୁ ବୁଝିପାରୁନାହାନ୍ତି ନା, ଏଟା କେତେ ଗୋଟେ ଜିନିଷଟା ସେ ହବନି ଜ୍ଞାନ ନଥିଲେ ହବନି, ଫୁଙ୍ଗା ହଉଥିବ, ଡ୍ରମ୍ ଡ୍ରମ୍ ଫୋପଡ଼ା ହବ, ଏଟା ରୋଷେଇ ହବ ଫୋପଡ଼ା ହେଇଯିବ, ଆରେ ତୁମେ ବସ ଆଉ ଅଫରିଂ ହେଇଛି ଭଗବାନଙ୍କୁ, ବାହାର ଲୋକମାନଙ୍କୁ ଦେଖିବ ଟିକେ ପ୍ରସାଦ ଦେବ ସେ ଘରକୁ ନେଇକି, ଖିଚୁଡ଼ି ପ୍ରସାଦ ଯେଉଁ ହରେକୃଷ୍ଣ ଉତ୍ସବ ପ୍ରୋଗ୍ରାମ ପ୍ରବଚନ ମୁଁ ଜାଣି ଦେଖେ, ବଡ଼ ବଡ଼ ଅଫିସର ଘର ଲୋକ ଆସିବେ ଦି ହାତର ନେଇଯିବ, ତୁମର ଆଜ୍ଞା ମୋ ପୁଅ ପାଇଁ ଟିକେ ଦେଲେ, ସେ ଖିଚୁଡ଼ି ସବୁ ସେଥିରେ ପୁଣି ଯାହା ବଳିଥିବ ସେ ବାରଟା ବାରଟା ବେଳେ ଯେଉଁ ରୋଷେଇ ଥିବ ଅନ୍ନ ଡାଲି ସବ୍ଜି ଯାହା ମିଳିଥିବ ତାକୁ ରୋଷେଇ କରିକି ତାକୁ ସବୁ ମିଶେଇକି ତାକୁ ଖିଚୁଡ଼ିକୁ ବିକି ଲୋକଙ୍କ ଲୋକଙ୍କର ଜ୍ଞାନଟା କେମିତିକା, ଏ ଲୋକମାନେ ଏ ରେଷ୍ଟୁରାଣ୍ଟକୁ ଯିବେ ସବୁ ଖାଇବେ, କହିବେ ଆଜ୍ଞା ଆପଣଙ୍କ ସେଠି ଯେଉଁ ପ୍ରସାଦ ସବୁ ମିଳୁଛି ସବୁ ଗୁଆ ଘିଅରେ ତିଆରି ହେଉଛି, ସେକୁ ସବୁ ଆସି କହିବେ ଆମେ ଆମେ କ'ଣ ଆମେ କିଛି କହିପାରୁନା, ଆମେ କିଛି ଆମେ କିଛି କହିପାରୁ, ମୁଁ ତାଙ୍କ ଭଲ ତାଙ୍କ ବୁଦ୍ଧି ତ ଭଲ ନା, କିଛି ନଥିଲେ ସେ ଷ୍ଟଲ ଥରେ ମୁଁ ଦେଖୁଛି ସେ ଷ୍ଟଲ ଟିକେ ସରିଗଲାଣି ସବୁ, ହେଲେ ସେ ବାବା ଟିକେ ଅଛି ତୁମେ ଟିକେ ଦେଲ, ସେ ଯେଉଁ ପ୍ଲେଟ୍ ଷ୍ଟିଲ୍ ପ୍ଲେଟ୍ରେ ରଖନ୍ତି ସେ ତ ଟିକେ ଦେଲ, ପ୍ରସାଦ ନେଇକି ଯିବି ନା, ଲୋକ ଟିକେ ମାଗିକି ନେଇକି ଯିବ, ଆମର କିଏ ଖାଉଛି ହାଲୁଆ କିଏ ଖାଉଛି ମୁଁ ପଡ଼ା ଥୁଆ ହେଇଥିବ, ସେ ଦେଖିବେ ଯଦି ଯାହା ସବୁ ବଳିଥିବ ଯଦି ଜିନିଷ ତ ସେଟା ପ୍ରସାଦ ନୁହେଁ, ସେଟା ତୁମର ପ୍ରସାଦ ନୁହେଁ, ତେଣୁ ଭୋଗବୁଦ୍ଧି ଯାହା ରହିଲା ତାର ତ ଶରୀରଟାକୁ ଦିବ୍ୟ ଭାବପୂର୍ଣ୍ଣ କରିବାକୁ ହେଲେ ଭଗବାନଙ୍କ ପ୍ରସାଦ ଆଉ ଉଚ୍ଚ ନାମ ସଂକୀର୍ତ୍ତନ ଆଉ ଇତର କଥା ବନ୍ଦ, ତିନିଟା ଜିନିଷ ଯଦି କରିପାରିଲା ଗୋଟେ ଯିବ ଏଗୁଡି ତିନିଟା ସରଳ ସୂତ୍ର, ୟା ତୁମେ ଆଉ ୟା ଉପରକୁ ଯା ଉଠିବ ଉଠ, ଆଗେ ଏଇ ତିନିଟା ଜିନିଷକୁ ଧ୍ୟାନ ଦେବାକୁ, ଏହା ସବୁ ଜୀବର ଆରମ୍ଭ ହଉଛି, ଜୀବ ଭଲ ବିଶ୍ୱାସ ସାଗର, ଜୀବ ଯୋଉ ସାଗରରେ ପଡିଛି ଯିବା ପାଇଁ, ଜୀବଟାକୁ ଆଗେ କଣ୍ଟ୍ରୋଲ କରିବ ଜୀବାକୁ, କାରଣ ଜୀବା କଣ୍ଟ୍ରୋଲ କଲେ ସର ବି ଅଟୋମେଟିକ କଣ୍ଟ୍ରୋଲ ହେଲା, ଜୁହାରେ ଉଚ୍ଚ ସଂକୀର୍ତ୍ତନ, ଜୁହାରେ ଇତର କଥା ବନ୍ଦ, ପ୍ରଜଳ୍ପ ବନ୍ଦ, ପରର ନିନ୍ଦା ଚର୍ଚ୍ଚା ପର ବିଷୟ କଣ କଲା ଏସବୁ, ଆଉ ପ୍ରସାଦ ପରିମିତ ପରିମିତ ପ୍ରସାଦ, ସାର୍ ଭୋଜନ ଆସକ୍ତି ରଖିଲେ ହବନି, ସରଚିନ୍ମୟ ଆମର ହବାର ଅଛି ନା, ଦିବ୍ୟ ହବା ପର୍ଣ୍ଣ ହବାକୁ ପଡିବ, ଇଏ ବହୁତ ବଡ ଗୋଟେ ଚେତନାର ଜିନିଷ, ଆଉ ବଳଦେବ ଦର୍ଶନ ତାଙ୍କ ଟୀକାରେ ସେ ଜିନିଷ ଚକ୍ରପାଦ ଲେଖିଲେ, ବିଷ୍ଣୁ ଚକ୍ର ଠାକୁର ସେ ଜିନିଷକୁ ଲେଖୁଛନ୍ତି, ଜଗତ ଚକ୍ର ପ୍ରବୃତ୍ତି ହେତୁ ଅପି ଯଜ୍ଞ କୁର୍ଯ୍ୟାତ ଏବଂ ଇତିହାସ, ଯଜ୍ଞଟା କେମିତି କରିବ ନା ଜଗତ ଚକ୍ର ହେତୁ, ଜଗତର ଯେଉଁ ଚକ୍ର ଚାଲିଛି, ଜଗତ କର୍ମ ହଉଛି, ଜଗତରେ ଟୋଟାଲ ଯେମିତି ଚାଲିଛି, ଇ ଯଜ୍ଞାଦି କର୍ମ କରିବାକୁ ପଡିବ, ଜଗତ କେମିତି ଚାଲିଛି ଏଠି କହୁଛନ୍ତି, ଅର୍ଣ୍ଣାତ୍ କୃତାନି ପ୍ରାଣୀ ନ ଅର୍ଣ୍ଣାତ୍ କୃତାନି ପ୍ରାଣୀ ନ ହୁଅନ୍ତି, ଅନ୍ନରୁ ପ୍ରାଣୀ ସୃଷ୍ଟି ହୁଅନ୍ତି, କାରଣ ଅନ୍ନ ଖାଇଲେ ତ ରଜବୁଡ଼ି ଯେଉଁ ହଉଛି ନା, ରଜବୁଡ଼ିଟା କୋଉଠି ଆସୁଛି, ଭୂତାନାମ ହେତୁ ଅର୍ଣ୍ଣ, ଜୀବର ହେତୁ ହେଲା ଅର୍ଣ୍ଣ, ଏଇ ଅର୍ଣ୍ଣ ଗୁଡାକରେ ସବୁ ରହିଛି ଶକ୍ତି ଯୋଉ ରହିଛି, ସେ ଶକ୍ତିର ତ ଗୋଟେ ଶରୀର ରଜବୀର୍ଯ୍ୟ ତିଆରି ହଉଛି ନା, ସେଥିରେ ଗୋଟେ ସନ୍ତାନ ଆସୁଛି, ଅର୍ଣ୍ଣାଦେବ ଶୁକ୍ର ଶୁଣିତ ରୂପେଣ ପରିଣୀତ ଇତ୍ୟାହ ପ୍ରାଣୀ ଶରୀର ସିଦ୍ଧି, ଅର୍ଣ୍ଣର ଶୁକ୍ର ଶୁଣିତ ରୂପର ସେ ଯୋଉ ଆସୁଛି ଏଗୁଡା ସବୁ ଅର୍ଣ୍ଣରୁ ତିଆରି ହଉଛି, ପ୍ରାଣୀ ରୂପରେ ରହିଛି, ତସ୍ୟ ଅର୍ଣ୍ଣସ୍ୟ ହେତୁ ପର୍ଜନ୍ୟ ବୃଷ୍ଟି ଏବଂ ଅର୍ଣ୍ଣ ସିଦ୍ଧି, ଏ ଯୋଉ ଅର୍ଣ୍ଣର ହେତୁ କିଏ ହେଲା, ପ୍ରାଣୀର ହେତୁ କିଏ ହେଲା, ଶସ୍ୟ ଅର୍ଣ୍ଣ, ପ୍ରାଣୀର ହେତୁ କିଏ ଅର୍ଣ୍ଣ, ଅର୍ଣ୍ଣରୁ ପ୍ରାଣୀ ଆସୁଛି ନା, ଆଚ୍ଛା ଅର୍ଣ୍ଣର ଅର୍ଣ୍ଣସ୍ୟ ହେତୁ ପର୍ଜନ୍ୟ, ବର୍ଷା ହେଲେ ତ ହବ, ଆଚ୍ଛା ବୃଷ୍ଟି ହେବ ଅର୍ଣ୍ଣ ସିଦ୍ଧି, ତସ୍ୟ ପର୍ଜନ୍ୟସ୍ୟ ହେତୁ ସେଇ ବର୍ଷାର ହେତୁ ଯଜ୍ଞ, ଲୋକକୃତେ ନା ଯଜ୍ଞ ନେବ ସମୁଚିତମ ବୃଷ୍ଟି ପ୍ରଦମେବ ସିଦ୍ଧି, ବୃଷ୍ଟିପ୍ରଦ ମେଘ ସିଦ୍ଧି, ତସ୍ୟ ପର୍ଜନ୍ୟ ହେତୁ ଯଜ୍ଞ ଲୋକକୃତି ଏନ, ପର୍ଜନ୍ୟଟା କେମିତି ହବ, ଗୋଟେ ଗୋଟେ ଶରୀର ସୃଷ୍ଟି ହଉଛି ଅର୍ଣ୍ଣ, ଜୀବମାନେ ସୃଷ୍ଟି ହଉଛନ୍ତି ଅର୍ଣ୍ଣ ଯୋଗୁଁ, ଅର୍ଣ୍ଣ ସୃଷ୍ଟି ହଉଛି ବୃଷ୍ଟି ଯୋଗୁଁ, ବୃଷ୍ଟି ସୃଷ୍ଟି ହଉଛି ଯଜ୍ଞ ଯୋଗୁଁ, ଯଜ୍ଞ ସୃଷ୍ଟି ହଉଛି ଯଜ୍ଞଟା ଯୋଉ ହଉଛି କହିଲେ ଯଜ୍ଞ ନ ହେତୁ କର୍ମ, କର୍ମ ହେଲା ବେଳକୁ ତ କର୍ମ କିଛି କଲେ ତ ଯଜ୍ଞ କର୍ମ ହବ, ସେଥିପାଇଁ ଋତିଜ ଯଜମାନ ବ୍ୟାପାର ଆତ୍ମକତ୍ୱାତ୍ କର୍ମଣ ଏବ ଯଜ୍ଞ ସିଦ୍ଧି, ଯଜ୍ଞ କରିବାକୁ ହେଲେ ତ ଋତିଜ ଦରକାର, କିଛି ଜିନିଷ ବି ଦ୍ରବ୍ୟ ବି ଆଣିବାକୁ ପଡିବ, ଆଉ ଯଜମାନ ବି ଦରକାର, କର୍ମ କରିବାକୁ ପଡୁଛି, ତାଙ୍କ କର୍ମରୁ ହେଲା ଯଜ୍ଞ, ଯଜ୍ଞରୁ ହେଲା ବୃଷ୍ଟି, ବୃଷ୍ଟିରୁ ହେଲା ଅର୍ଣ୍ଣ, ଅର୍ଣ୍ଣରୁ ହେଲା ଶୁକ୍ର, ଅର୍ଣ୍ଣ ଭୋଜନ କଲେ ଶୁକ୍ର ଶୋଣିତ ରୂପରେ ଗୋଟେ ଜୀବ, ତ ଭଗବାନ ପ୍ରଥମରୁ ଆରମ୍ଭ କରିଥିଲେ, ସୃଷ୍ଟିର ଆରମ୍ଭରେ ଭଗବାନ କର୍ମ କରିବା ପାଇଁ କହିଛନ୍ତି, ଏଇଠି ପୁଣି ପ୍ରତିପାଦନ କରୁଛନ୍ତି ଯେ କର୍ମ ନ କଲେ ଜଗତ ଚକ୍ର ରହିବ ବି ନା, କର୍ମ କରିବାକୁ ପଡ଼ିବ ତୁମକୁ ଅର୍ଜୁନ, ଏ ଜଗତ ଚକ୍ର ଏଟା। ଭକ୍ତିମଠାକୁ ସେ ଲେଖିଲେ ଅର୍ଣ୍ଣ, ଅର୍ଣ୍ଣରୁ ଭୂତ ସକଳ ଉତ୍ପନ୍ନ, ବୃଷ୍ଟି ଦ୍ୱାରା ଅର୍ଣ୍ଣ ଉତ୍ପନ୍ନ, ଯଜ୍ଞ ଦ୍ୱାରା ବୃଷ୍ଟି ଉତ୍ପନ୍ନ ଏବଂ କର୍ମରୁ ଯଜ୍ଞ ଉତ୍ପନ୍ନ। ଅର୍ଥ ସୋସିଆଲ କୋଉ ପଦାର୍ପରେ କଣ ଲେଖିଛନ୍ତି, ଏ ଶରୀରକୁ ଦୂଷିତ ହେବା ରକ୍ଷା କରେ। ଯେତେବେଳେ କୌଣସି ସଂକ୍ରମଣ ଦେଖାଯାଏ ସେତେବେଳେ ରୋଗ ଆକ୍ରମଣ ରକ୍ଷା ପାଇବା ନାହିଁ, ତ ବ୍ୟକ୍ତି ଏକ ପ୍ରକାର ପ୍ରତିଷେଧକ ବା ଇଞ୍ଜେକ୍ସନ ବା ଟୀକା ନିଏ। ଠିକ ସେହିପରି ପ୍ରଭୁ କେତେ ସୁନ୍ଦର ଲେଖୁଛନ୍ତି, ଇନଫେକ୍ସନ ହଉଛି ଗୋଟେ ଇଞ୍ଜେକ୍ସନ ନଉଛେ, ଠିକ ସେହିପରି ଭଗବାନ ବିଷ୍ଣୁଙ୍କୁ ଅର୍ପିତ ଖାଦ୍ୟ ଯଦି ଆମେମାନେ ଗ୍ରହଣ କରିବା ତାହେଲେ ଆମକୁ ଭୌତିକ ଦୋଷରୁ ଦୂଷିତ ହେବାକୁ ରକ୍ଷା କରିବ। ଭଗବାନଙ୍କୁ ଅର୍ପଣ କରିକି ପ୍ରସାଦ ପାଇବା ପ୍ରସାଦ ନିହାତି ଏସେନ୍ସିଆଲ, ଭଗବାନଙ୍କ ପ୍ରସାଦ ତୁମକୁ ପାଇବାକୁ ପଡିବ, ଅଲଗା ଜିନିଷ କିଛି ଖାଇପାରିବେନି। ଯେ ଏହି ଧାରା ଗ୍ରହଣ କରିଛି ସେ ଭଗବାନଙ୍କର ଭକ୍ତ, ତେଣୁ କୃଷ୍ଣ ଚେତନ ଥିବା ବ୍ୟକ୍ତି କେବଳ କୃଷ୍ଣଙ୍କୁ ଅର୍ପିତ ପ୍ରସାଦ ହିଁ ଗ୍ରହଣ କରେ। ସିଧା ଲେଖିଲି ଯେ ଏ ପ୍ରକାର ଦିବ୍ୟ ପ୍ରସାଦ ଗ୍ରହଣ କରେ ସେ ତାର ଗତ ପାପକର୍ମର ସମସ୍ତ ପ୍ରତିକ୍ରିୟାକୁ ଧ୍ୱଂସ କରେ ଏବଂ ପାପକର୍ମର ପ୍ରତିକ୍ରିୟା ଗୁଡ଼ିକ ଆତ୍ମାନୁଭୂତି ଲାଭ ମାର୍ଗରେ ପ୍ରତିବନ୍ଧକ ସ୍ୱରୂପ ଅଟନ୍ତି। ତାପରେ ତ ପୂର୍ବର ପ୍ରତିକ୍ରିୟା ଗୁଡ଼ାକ ତାକୁ ଆତ୍ମାନୁଭୂତି ଲାଭ କିଛି କରିବାକୁ ଦେବେନି। ଅନ୍ୟପକ୍ଷରେ ଯେ ଏପରି ନ କରେ, କୃଷ୍ଣଙ୍କୁ ଖାଦ୍ୟ ଅର୍ପଣ ନ କରି ଗ୍ରହଣ କରେ, ସେ ତାର ପାପକର୍ମ ପ୍ରତିକ୍ରିୟାକୁ ବଢାଇ ଚାଲେ, ଫଳରେ ପାପକର୍ମର ଫଳ ଭୋଗିବା ନିମିତ୍ତ ସେ ପରଜନ୍ମରେ କୁକୁର କିମ୍ବା ଘୁଷୁରୀ ଜନ୍ମ ପାଏ। ଏ ଭୌତିକ ଜଗତରେ ନାନା ଦୋଷରେ ପରିପୂର୍ଣ୍ଣ, ଯେ କୃଷ୍ଣଙ୍କୁ ଅର୍ପିତ ପ୍ରସାଦ ଗ୍ରହଣ ନ କରେ ସେ ଏ ପ୍ରକାର ଦୋଷରୁ ରକ୍ଷା ପାଏ, ଯେ ଅର୍ପଣ ଗ୍ରହଣ କରେ ସେ ଏ ପ୍ରକାର ଦୋଷରୁ ରକ୍ଷା ପାଏ, କିନ୍ତୁ ଯେ ଏପରି ନ କରେ ସେ ଭୌତିକ ଦୋଷ ଦୃଷ୍ଟ ହୁଏ। ଯଜ୍ଞ ଭଗବତୀ ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ ଅର୍ଣ୍ଣ ଭଗବତୀ ଭୂତାନି ପର୍ଜନା ଅର୍ଣ୍ଣ ସମ୍ଭବ। ତେଣୁ ଏଇ ଯୋଉ କର୍ମଚକ୍ରକୁ ଦେଖାଯାଉଛି, ଶାକ ଶସ୍ୟ ଓ ଶାକସବ୍ଜି ବାସ୍ତବ ମନୁଷ୍ୟର ଖାଦ୍ୟ ଅଟେ। ମାନବ ସାଧାରଣତଃ ବିଭିନ୍ନ ପ୍ରକାର ଖାଦ୍ୟ ଶସ୍ୟ ଶାକସବ୍ଜି ଫଳ ଆଦି ଖାଦ୍ୟ ରୂପେ ଗ୍ରହଣ କରେ, କିନ୍ତୁ ମନୁଷ୍ୟ ଇତ୍ୟାଦି ପ୍ରାଣୀମାନେ ସାଧାରଣତଃ ଚଷୁ କୁଣ୍ଡା ଘାସ ବା ଉଦ୍ଭିଦ ଆଦିକୁ ଖାଦ୍ୟ ରୂପରେ ଗ୍ରହଣ କରନ୍ତି। ଯେଉଁ ମାନବଗଣ ମାଂସ ଭକ୍ଷଣ କରନ୍ତି ସେମାନେ ମଧ୍ୟ ଶସ୍ୟ ଉତ୍ପାଦନ ଉପରେ ନିର୍ଭର କରନ୍ତି, କାରଣ ଶସ୍ୟ ଉତ୍ପାଦିତ ହେଲେ ପଶୁପକ୍ଷୀ ଆଦି ଖାଇ ଜୀବନ ଧାରଣ କରିବେ। ଯଜ୍ଞକର୍ମଟା ନ କରାଯିବ, ଯିଏ ମାଂସ ଖାଉଛି ପ୍ରାଣୀମାନେ କଣ ଖାଇବେ, ତୁମେ ହରିଣ ଖାଇବ କି ଗୋଟେ ଠେକୁଆ ଖାଇବ କି ଯିଏ ଯୋଉ ଛେଳି ଖାଇବେ, ଆରେ ଛେଳି ଖାଣ ଖାଇବ, ସେ ବି ଖାଦ୍ୟ ଶସ୍ୟ ଖାଇବ ନା। ମଣିଷ ଖାଉଛି ଗୋଟେ ଆମିଷ ପ୍ରାଣୀ, କିନ୍ତୁ ଆମିଷ ପ୍ରାଣୀଟା କାହାକୁ ଖାଉଛି, ସେ ଗୋଟେ ଭେଜିଟେରିଆନ ଖାଉଛି, ଛେଳିଟାକୁ ମଣିଷ ଖାଉଛି, ଛେଳି କଣ ଖାଉଛି, ସେ ଘାସ ଖାଉଛି। ଶସ୍ୟ ଖାଦ୍ୟ ଶସ୍ୟ ଉପରେ ସମସ୍ତେ ନିର୍ଭର କରୁଛନ୍ତି, ପୂର୍ବ ସେଟା କହୁଛନ୍ତି। ତେଣୁ ପରିମାଣ ତ ଆମେମାନେ ଜମିରୁ ଉତ୍ପନ୍ନ ଖାଦ୍ୟ ଶସ୍ୟ ଉପରେ ନିର୍ଭର କରୁ, ବଡ ବଡ କଳକାରଖାନାରୁ ଉତ୍ପନ୍ନ ଯାନ୍ତ୍ରିକ ପଦାର୍ଥ ଉପରେ ନିର୍ଭର କରୁନା। ଏଇଟା ଯେତେ ମେକାନିକ ଜିନିଷ ଗୁଡା ସବୁ ବଡ ବଡ ସବୁ ଫ୍ୟାକ୍ଟ୍ରି ଗଲା ମଧ୍ୟ ଏଗୁଡ଼ା ସବୁ କଣ କରୁଛି, କିଛି ବର୍ତ୍ତମାନ ଏଟା କହିଲେ କିଛି ଶୁଣିବେନି କି ଏଟା ଗୋଟେ ପାଗଳ ବୋଲି ତୁମକୁ ଭାବିବେ, ଏଇଟା କିଛି ଆବଶ୍ୟକ ହିଁ ନଥାଏ, ସୃଷ୍ଟିଟାକୁ ନଷ୍ଟ କରାହଉଛି। କାହିଁକି ସବୁ ଲୋକଗୁଡା ଅଳୁସୁଆ ହେଲେ ସବୁ ସହରକୁ ପଳାଉଛନ୍ତି, ଚାଷ ଜମି ପତ୍ର ଆଉ କେହି କରିବାର ନାହିଁ, ସବୁ ପଲ୍ୟୁସନ କରିଦେଲେ, ନଦୀ ଜଳ ଗୁଡା ପଲ୍ୟୁସନ, ଜଳ ବିଶାଳ ବିଶାଳ ଯୋଉ ଯାଜପୁର ରୋଡ଼ ଗଲାବେଳକୁ ସେ ଯୋଉ ବ୍ରାହ୍ମଣ ନଦୀ ଅଛି, ବଡ଼ ବଡ଼ ପମ୍ପ ପକେଇ ସବୁ ନେଇକି ଆଇରନ, କାରଣ ଆଇରନ ଯୋଉ ଓର ଗୁଡାକ ସବୁ ତରଳେଇବେ, ତରଳେଇ ତା ଦେହରେ ପାଣି ନଦେଲେ ସେ ବାହାରିବନି, ତା ଇଏଗୁଡା ସେ ବିଷାକ୍ତ ଜଳ ହେଲା, ତା ଦେହରେ ସେଟା କୋଉଠି ଛଡ଼ା ହବ, ମାଟି ସାରେ ସୃଷ୍ଟି ନଷ୍ଟ କରିବା କାମ ଏଗୁଡ଼ାକ। ଆଗରୁ ସବୁ କାଠ, ଆଗରୁ କଣ କାଠ ଥିଲା ନା, କାଠର ଖିଲ ମରା ହଉଥିଲା, ମାଂସ ଖିଲ ମରା ହଉଥିଲା ନା, ଏ ଯୋଉ ଲଙ୍ଗଳ ଫଙ୍ଗଳ କାମ ସବୁ କରନ୍ତି, ଏ ଯୋଉ ଘର ଛାତ ଘରରେ ଯୋଉ ବାଉଁଶ ଗୁଡା କି ସେ ସବୁ କାଠରେ ମନ ଅଛି, କାଠରେ ବାଉଁଶରେ ଖିଲ କରିକି ମାରିଦେବେ, ମାଂସ କାଠରେ କିଛି ପଲ୍ୟୁସନ ନାହିଁ, ସେ ମାଠରେ ମିଶିଯିବ, କିନ୍ତୁ ଯାହା ଲୁହା ତିଆରି କରୁଥିଲେ ଯାହା କମସେ କମ ଲୁହା ମିଶିବ, ଏ ଯୋଉ ପ୍ଲାଷ୍ଟିକ ଫାଇବର ପଲିଥିନ ଏଟା ବାହାର କଲେ, ଇଏ ତ କୋଉଥିରେ ମିଶିବେନି, ଏ ସୃଷ୍ଟିରେ ଆକୁ ବିନାଶ କରିବା ସକାଳ ପୂର୍ବ ସବୁବେଳେ ଏଇଟାକୁ ରାଖନ୍ତି, ଏ ଯୋଉ କଳକାରଖାନା ଗୁଡା କରିକି ସବୁ ନଷ୍ଟ କରୁଛନ୍ତି। ଆଉ ଏବେ ତ ସେଟା କହିଲେ ଚଳିବନି, ସେଥିରେ ବଞ୍ଚୁଛି ମଣିଷ, ମଣିଷ ତ ଖଟି ପାରିବନି ଖରାରେ। ବଡ ବଡ କଳକାରଖାନା ଉତ୍ପନ୍ନ ଯାନ୍ତ୍ରିକ ପଦାର୍ଥ ଉପରେ ନିର୍ଭର କରୁନାହୁଁ। ଯଥେଷ୍ଟ ପରିମାଣରେ ବର୍ଷା ହେଲେ ଜମିରୁ ଖାଦ୍ୟଶସ୍ୟ ଉତ୍ପନ୍ନ ହେବ ଏବଂ ଇନ୍ଦ୍ର ଚନ୍ଦ୍ର ସୂର୍ଯ୍ୟ ଆଦି ଦେବତା କଣ ବର୍ଷାକୁ ନିୟନ୍ତ୍ରଣ କରନ୍ତି। ଏମାନେ ସମସ୍ତେ ଭଗବାନଙ୍କର ସେବକ। ଭଗବାନ କେବଳ ଯଜ୍ଞ ଦ୍ୱାରା ହିଁ ସନ୍ତୁଷ୍ଟ ହୋଇପାରନ୍ତି। ତେଣୁ ଯେ ଯଜ୍ଞ କର୍ମ ନ କରେ ସେ ସର୍ବଦା ଅଭାବ ରହେ, ଏହା ହେଉଛି ପ୍ରାକୃତିକ ନିୟମ। ଏ ଯେଉଁ ଲୋକମାନେ ସବୁ ଚିନ୍ତା କରନ୍ତି ବାବୁ ଜାଣେ କେମିତି ଭଲ ରହୁଛନ୍ତି, ଈଶ୍ୱର ବାଜି ଦେଖିଲେ ବେଶୀ ଲାଗନ୍ତି, କେମିତି ଭଲ ରହୁଛନ୍ତି, କୋଉଟା ଆସୁଛି ଆରାମସେ ଖାଉଛନ୍ତି, ଗାଡି ଗୋଟେ ଧରି ଧରି ବୁଲୁଛନ୍ତି, ସେ ଆମେ ଖଟି ଖଟି ଯଦି ପାଉ ତୁ ଖଟି ତୁମେ ତ ନା କଣ ଭାବିଲେ ତୁମେ ଖଟି ଖଟି ଯେତିକି ଆମେ ବସିକି ସେତିକି ତୁମ ଜୀବନ ସାରା ଯେତିକି କମେଇବ ଗୋଟିଏ ଦିନ ବାବାଜୀ ଇସ୍କନ ବାବାଜୀ ଗୋଟିଏ ଦିନରେ ଇସ୍କନ ଜଣ ମହାରାଜ ସେତିକି କମେଇ ଦେବ। ତୁମେ ଦେଖିଲେ କଣ କହିବ ଭାବୁଛି ତ ଭଲ ରହୁଛି କି ସେ ତୁମେ ତୁମ ପାଇଁ କମଉଛ ସେ ଭଗବାନ ପାଇଁ କମୁଛନ୍ତି, କାହିଁକି କମଉଛନ୍ତି, ଯଜ୍ଞ କର୍ମ ହଉଛି ଭଗବାନ ପାଇଁ, ତାକୁ ଭଗବାନ ପାଇଁ ଆସିକି ପହଞ୍ଚିଯାଉଛି। ଆଉ ତୁମେ 8 ଘଣ୍ଟା 10 ଘଣ୍ଟା ଗଧ ଭଳିଆ ଖଟି 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 ଗଧ ପାର ଖାଇ ଖାଇକି ଘାସ ଖଣ୍ଡେ ଖାଇବ, ଗଧ ମାଡ଼ ଖାଇକି ଘାସ ଖଣ୍ଡେ ଖାଇବ, ସେ ଘାସ ପଡ଼ିଆରେ ଅଛି, ବୁଝିପାରୁଛ କି ନାହିଁ, ତୁମେ ଯେତେ ପଇସା ରୋଜଗାର କରିକି ଆସି କ'ଣ ଖାଇବ, ସେ ଅନ୍ନ ଡାଲି ସବ୍ଜି ଟିକେ ଖାଇ, ଚାଷ କରିକି ସେ ଲୋକ ସେୟା ଖାଇ, ଲୋକ ତ ବୁଝିପାରୁନାହାନ୍ତି ନା କାହିଁକି ଇସ୍କନ୍ରେ, କାହିଁକି ତାଙ୍କର ତ ଅଭାବ କିଛି ହେଉନି, ଏ ଯେତେ ଧର୍ମ ସଂସ୍ଥା ସେ ତାଙ୍କର ରାଗ ଇସ୍କନ୍ ଉପରେ, ଏଥିପାଇଁ ଏମାନଙ୍କର କିଛି ପଇସା କୋଉଠୁ ଆସୁଛି, ଦିନକ ଧାରା ଦିନ ବିଦେଶରୁ ସବୁ ପଇସା ଆସୁଛି, ଆରେ ମୂର୍ଖ ବିଦେଶରୁ କଣ ପଇସା ଆସିବ, କାହିଁ ସେ ଦେଖୁଛନ୍ ଆମେ ଖଟିକି ଖାଇବାକୁ ପାଉନୁ, ପ୍ରଭୁପାଦ ସେ ଇଂଲିଶ ଲେକ୍ଚର ସେୟା କହୁଛି, ଇଏ ଦେଖ ସେ ତାଙ୍କର କିଏ ଗୋଟେ ଲେବର ସେ କଥା କହୁଛି, ଏମାନେ ଏତେ ଆରାମସେ କେମିତି ରହୁଛନ୍ତି, କିଛି ତ କର୍ମ କରୁନାହାନ୍ତି ନା, ଏଠି ଯଜ୍ଞ କର୍ମ ହଉଛି ନା, ଭଗବାନଙ୍କ ନିମିତ୍ତ କର୍ମ ହେଲା ମାନେ ଭଗବାନ କେଉଁଠି ହେଲେ, ସେ ଯଜ୍ଞ ପୁରୁଷ ତାଙ୍କ ଖୁସି ପାଇଁ କରାଯାଉଛି, କିଏ କଣ ଆଣିକି ଦେଇଦେବେ ଆଉ, ଆଉ ତୁମେ ତୁମ ନିଜ ପାଇଁ କରୁଛ, ତୁମ ନିଜ ପାଇଁ କଲେ ଯେତେ ପାଇଁ କରିବ ଚାଖଡ଼େ ପାଣ୍ଟ ପାଇଁ ପେଟ ପେଟା କେତେ ଭାବିଲେ ପେଟା କେତେ ଜାଣିଛ ନା, ତୁମ ନାଇଁ ପାଖରୁ ଯୁଆଡ଼େ ମାପ ଯୁଆଡ଼େ ମାପିବ ଚାଖଡ଼େ, ଆଉ ବେଶୀ ନାହିଁ, ତୁମ ହାତ ହିସାବରେ ତୁମ ତୁମ ପେଟା ଚାଖଡ଼େ, ଯୁଆଡ଼େ ବୁଲେଇବ ଚାଖଡ଼େ, ଆଉ ଅଧିକା ହବନି। ଓଡ଼ିଆରେ ଯେଉଁ କଥା ଅଛି ତାର ତତ୍ତ୍ୱ ଅଛି, ପେଟ ଚାଖଡ଼େ ପାଇଁ ଲୋକ ଦୌଡ଼ୁଛି, ମାପି ଦେଖୁନ ପେଟର ଯେଉଁ ଖାଦ୍ୟଟା ଧରିବ ଚାଖଡ଼େ ଭିତରେ, ଗୋଟେ ଚାଖଡ଼େ ଏଇଟା ଗୋଟେ କୁହନ୍ତି ନା ଏତିକି, ଏ ଆଙ୍ଗୁଳିରୁ କନିଷ୍ଠ ପାଆନ୍ତ, ବୁଢ଼ା ଆଙ୍ଗୁଳିରୁ କନିଷ୍ଠ ପାଆନ୍ତ, ସେତିକି ଅଭାବ, କାହିଁକି ନା ଯଜ୍ଞ କର୍ମ ସେ କରୁନି, ଭଗବତ କର୍ମ ସେ କରୁ, ଭଗବାନ କେବଳ ଯଜ୍ଞ କର୍ମ ଦ୍ୱାରା ହିଁ ସନ୍ତୁଷ୍ଟ ହୁଅନ୍ତି। ତେଣୁ ଯେ ଯଜ୍ଞ କର୍ମ ନ କରେ ସେ ସର୍ବଦା ଅଭାବରେ, ଏହା ହେଉଛି ପ୍ରାକୃତିକ ନିୟମ। ବିଶେଷ କରି ଏ ଯୁଗରେ ଆମମାନଙ୍କୁ ଯୁଗାନୁମୋଦିତ ସଂକୀର୍ତ୍ତନ ଯଜ୍ଞ କରିବାକୁ ପଡିବ, ତା ନହେଲେ ଆମମାନଙ୍କୁ ଖାଦ୍ୟ ଅଭାବରୁ ରକ୍ଷା ପାଇପାରିବା ନାହିଁ। କୌଣସି ମନ୍ଦିରରେ ବି ଯଦି ସେ ମନ୍ଦିରରେ ଏ ଯୋଉ ଗାଁ, ମୁଁ ଗୋଟେ ଗାଁରୁ ଶିଖିଛି, ଯୋଉ ଗଞ୍ଜାମ ପଞ୍ଜାମରେ ଥିଲା ମୁଁ ଦେଖିଛି, ଦେଖିବି ସେ ଗାଁ ଗୁଡ଼ାକରେ ସେ ବାବା ଗୁଡାକ ସେ ସବୁ ନିଶା ଫିସା ଖାଆନ୍ତି, ନିଶା ଖାଆନ୍ତି ଗୁଟକା ପାନ, ସେତେବେଳେ ତ ଗୁଟକା ନଥିଲା ଦୁକ୍ତା, ଦୁକ୍ତା ପରେ ଆସିଲା ଖୋଇନି, ଆଉ ଏବେ ଆସିଲା କ'ଣ ଏ ଯୋଉ ଗୁଟକା ଫୁଟକା ଖାଉଛୁ, କିନ୍ତୁ ମୁଁ ଦେଖିଛି ତାଙ୍କ ମଠରେ କେତେବେଳେ ଅଭାବ ହୁଏନି, କାହିଁକି ଅଭାବ ହୁଏନି, ସେ କିଛି ସେବା ଯାହା କରନ୍ତୁ କରନ୍ତୁ ଅଖଣ୍ଡ ନାମ ଗୁଡ଼ା କରନ୍ତୁ, ସେ ଅଖଣ୍ଡ ନାମ ଦେଖୁନାହାନ୍ତି, ବହୁତ ଏଟା ଅଖଣ୍ଡ ନାମ ପୋଷନ୍ତି, ସେ ଗୋଟେ ନାମକୁ ଶୁଦ୍ଧ କରୁନାହାନ୍ତି, ସେ ଗୋଟେ ଅଖଣ୍ଡ ନାମ କରୁଛନ୍ତି, ହେଲେ କେଉଁଠି ଆସି ପହଞ୍ଚିଯାଉଥିବ, କି ଡାଲି ଦେଇଦେଲାଣି କି ଚାଉଳ ଦେଇଦେଲାଣି, ସେ ଗୋଟେ ଗଲାବେଳକୁ ଗଞ୍ଜାମ ମଧ୍ୟ ସେ ତ ଏଠୁ ବାହାରି ଗଲେ ଓଡ଼ଗାଁରୁ ବାହାରି ଗଲେ ସେ ମୁଁ ଯାଏ ଯେଉଁ କରଡ଼ାବାଡ଼ି ଆଡ଼େ ଯାଏ, ସେ ମଝିରେ ଗୋଟେ କି ଛକ ଅଛି କରସିଂ ନା କ'ଣ ଛକ, ତା ଭିତରେ ଗୋଟେ ମଠ ପଡ଼େ, ଥରେ ସେ ମଠକୁ ଯାଇଥିଲି, କେତେବେଳେ କେଉଁଥିପାଇଁ ଗାଡ଼ି ଖରାପ ହେଲେ କ'ଣ ବସ୍ ଖରାପ ହେଲା, ସେ ମଠକୁ ଯାଇଥିଲି, ଦୁଇ ଚାରିଟା ବୁଢ଼ା ବସି କୀର୍ତ୍ତନ କରୁଛନ୍ତି, ବହୁତ ବଡ଼ ଏରିଆ ଘେରି ଚାଲୁଛି କେମିତି, ଗାଁଟା ଆଗରୁ ଗୋଟେ ଷ୍ଟେଟ୍ ବ୍ୟାଙ୍କ ନା କ'ଣ ହେଇଥିଲି ଲେଫ୍ଟ ସାଇଡ଼୍ରେ ଅଛି, ଗାଡ଼ି ଖରାପ ହେଇଗଲା, ତାପରେ ସେଠି ଯାଇ ବସିଲି, ମୁଁ ଆଉ ଗୋଟେ ଗାଡ଼ି ହେଲା ଖରାପ ଥାଏ, କହିଲେ କେମିତି ଚାଲୁଛି, କହିଲେ ବାବା କିଏ ଆଣି ଡାଲି ଦେଇଯାଉଛି, ସେ ଡାଲି ଦେଇଯାଉଛି କିଏ ଚାଉଳ ଦେଇଯାଉଛି, ମାସିକିଆ ସବୁ ହେଇଯାଇଛି, କାହିଁକିନା ଏଠି କୀର୍ତ୍ତନ ହୁଏ, ଯଜ୍ଞାଦି କର୍ମ କଲେ ଅଭାବ କେବେ ପଡ଼ିବ, କୌଣସି ଇସ୍କନ ମନ୍ଦିର ଚଳେଇବା ଅସୁବିଧା ହବନି, ଯଦି ତୁମେ ଠିକ୍ସେ ଦୁଇଟା ଜିନିଷକୁ ସବୁବେଳେ ଧ୍ୟାନ ଦେଲ, ସବୁବେଳେ ଭଗବାନଙ୍କର ସେବାଟାକୁ ଆଉ ନାମ ସଂକୀର୍ତ୍ତନ, ସବୁବେଳେ କୀର୍ତ୍ତନଟାକୁ ଭଗବାନଙ୍କର କୀର୍ତ୍ତନ ହଉଥିବ ଆଉ ଭଗବାନଙ୍କ ସେବା ଜଗୁଥିବ, ଭଗବାନ ଯଦି ପହଞ୍ଚିଥିବେ, ଆଉ ତୁମେ ତୁମର ଆଡାମେଣ୍ଟରେ ତୁମର ଲାଇଫ୍ ମେଣ୍ଟେନ୍ କରିବା ପାଇଁ ଚାହିଁବ, ସେତେବେଳେ ତୁମ ଅଭାବ ହବ, ଅଭାବ ଭଗବାନ କାହିଁ ଯଜ୍ଞ କର୍ମ ହେଲେ କାହିଁ ଭଗବାନ ଦେବେ, ଭଗବାନ ସମସ୍ତେ ହୃଦୟରେ ଅଛନ୍ତି, କାହା ଦ୍ୱାରା କ'ଣ ଦେଇଦେଇକି ଚାଲିଲେ, ତେଣୁ ଖାଦ୍ୟ ଶସ୍ୟର ଯେଉଁ ଏ ଯୋଉ କଥା ଆଜିର କଥାର ସାର ରହିଲା ସେଇଟା ଅର୍ଣ୍ଣାଦ ଭଗବତୀ ଭୂତାନି ପର୍ଜନ୍ୟ ଅର୍ଣ୍ଣ ସମ୍ଭବ ଯଜ୍ଞାତ ଭଗବତୀ ପର୍ଜନ୍ୟ ଯଜ୍ଞାତ କର୍ମ ସମ୍ଭୁତ ଭାବ ଏ କର୍ମଟାକୁ ପୁଣି ଦେଖେଇଲେ ଋତୁଜ ଯଜମାନ ଦ୍ରବ୍ୟାଦି ଦ୍ୱାରା କର୍ମ କଲେ ଯଜ୍ଞ ହବ, ଯଜ୍ଞ ହେଲେ ବୃଷ୍ଟି ହବ, ବୃଷ୍ଟି ହେଲେ ଅର୍ଣ୍ଣ ହବ, ଅର୍ଣ୍ଣ ହେଲେ ଜୀବମାନେ ଭୋଜନ କରିବେ, ସେଥିରୁ ଶୁକ୍ରଶ୍ମିତ ସୃଷ୍ଟି ହେଲେ ଜୀବ ହବ, ତେଣୁ ଏଇଟା ଜଗତ ଚକ୍ର। କର୍ମଟା ତ ବେଳୁରୁ ରହିଛି, ଆଉ ଭଗବାନଙ୍କର କହିବା ତାତ୍ପର୍ଯ୍ୟ ଯେ ତୁମେ କ'ଣ କହୁଛ କର୍ମ କରିବନି, ଅର୍ଜୁନ କହିଲେ ସେଇ କର୍ମ ଯୋଗରେ କହୁଛନ୍ତି, ପୁଣି ଅର୍ଜୁନକୁ ଛାଡ଼ୁନାହାନ୍ତି, ତ ଅର୍ଜୁନ ଯୋଉ ବାହାରିବା ପାଇଁ ଯେମିତି ମୁଁ ଅକର୍ମ ହେଇଯିବି, ମୁଁ ଯାଇକି ସନ୍ନ୍ୟାସୀ ହେବି, ଭଗବାନ ଏଇଟାକୁ କେତେ ଆଡୁ କେମିତି ବୁଝି 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 ଆସୁଛନ୍ତି, ଗୋଟେ କେତେ ସୁନ୍ଦର ସମାଧାନ ସୁନ୍ଦର ଦେଇକି ଚାଲିଛନ୍ତି, ପୁଣି ପରବର୍ତ୍ତୀ କାଲି କାଲି ଟିକେ ଶୋକକୁ ବୁଲେଇବେ ପୁଣି ଭଗବାନ। ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ କି ଜୟ ଶ୍ରୀଲ ଗୁରୁଦେବ କି ଜୟ ନିତାଇ ଗୋର ପ୍ରମା
ଗୋପାଳ।